वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम दशम स्कंद बासठी अध्याय श्लोक संख्या 5। नमस्ते त्वं महादेव, नमस्ते त्वं महादेव, लोकानां गुरुमीश्वरम्, लोकानां गुरुमीश्वरम्, पुंसाम कामपुरामरांघ्रिपम्। नमस्ते त्वां महादेव, लोकानां गुरुमीश्वरम्, पुंसाम कामपुरामरांघ्रिपम्। नमस्ते त्वं महादेव, लोकानां गुरुमीश्वरम्, पुंसाम कामपुरामरांघ्रिपम्। लोकानां गुरुमीश्वरम्, पुंसामपूर्णकामानां कामपुरामरांघ्रिपम्। नमस्ते त्वां महादेव, लोकानां गुरुमीश्वरम्, पुंसामपूर्णकामानां कामपुरामरांघ्रिपम्। नमस्ते त्वां महादेव, लोकानां गुरुमीश्वरम्, पुंसामपूर्णकामानां कामपुरामरांघ्रिपम्। नमस्ते त्वां महादेव, लोकानां गुरुमीश्वरम्, पुंसामपूर्णकामानां कामपुरामरांघ्रिपम्। श्लोकर अनुवाद। बाणासुर कहिला, हे देवादिदेव महादेव, जगतर नियंता ओ गुरुदेव, आपण को प्रणाम निवेदन करूछि। जो माने अपूर्ण काम आपण से कामना पूरण करी कल्पतर सदृश अटंती। हरे कृष्ण उपस्थित भक्त सज्जनवृंद मातृवृंद, आपण मन भागवत कथा स्वागत जना जाउछि। ତେଣୁ ଆମେ ଗତକାଲି ଯେଉଁ କଥା କହିଥିଲେ, ଯେଉଁ ଶ୍ରଣିତପୁରରେ ମହାଦେବ ସେ ପୁରର ରକ୍ଷକ ପ୍ରପାଳକ କରୁଛନ୍ତି, ପାଳନ କରୁଛନ୍ତି, ତାଙ୍କର ଭକ୍ତବତ୍ସଳ ବୋଲି କୁହାଯାଇଛି। ଭକ୍ତବତ୍ସଳ, ତେଣୁ ଭକ୍ତର ଇଚ୍ଛା, ଭକ୍ତକୁ ରକ୍ଷା କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିବେ ସେ ଭକ୍ତକୁ। ଏଇଟାକୁ ବୁଝିପାରନ୍ତି ନାହିଁ ଯେ ଯେ ସେ କହନ୍ତି ଭଗବାନ ଇଏ କ'ଣ ସମାନ ଭାବରେ ବ୍ୟବହାର କରୁନାହାନ୍ତି, ସମାନ ଭାବରେ ବ୍ୟବହାର କରୁନାହାନ୍ତି। ଏମିତିକି ଅନ୍ୟମାନଙ୍କ କଥା କ'ଣ କହିବା, ପରୀକ୍ଷିତ ମହାରାଜ ମଧ୍ୟ ସେଇ କଥାଟି କହିଲେ। ଷଷ୍ଠ ସ୍କନ୍ଦରେ ଭାଗବତମରେ ଯେତେବେଳେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଭଗବାନ ଦେବତାମାନଙ୍କ ପକ୍ଷ ଆଚରଣ କରିକି ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରାଉଛନ୍ତି, ତେଣୁ ପରୀକ୍ଷିତ ମହାରାଜ ଏ ପ୍ରଶ୍ନଟି ପଚାରିଥିଲେ। ସେ କହିଲେ ଭାଗବତ ଦଶମ ଏ ସପ୍ତମ ସ୍କନ୍ଧ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଏଇ କଥାଟି କହିଲେ। ସେ କହିଲେ କ'ଣ, भगवान समस्तपति समान सम प्रिय श्रुत ब्राह्मण, भगवान समस्तपति समान समस्त प्रिय एवं समस्त श्रुत भूतानां भगवान स्वयं जीवमान ग्रह भगवान समस्त प्रति समान प्रिय एवं श्रुत। किंतु इंद्रस्यार्थे कथं दैत्यान अवदित विषम यथा, इंद्रक उद्देश्य किभली भाव से असुर मान को इंद्रस्यार्थे कथं दैत्या दैत्य मान को अवधित विषम यथा, विषम भली केमी आचरण कर बध कले ये प्रश्न टी परीक्षित महाराज पचार भागवत सप्तम स्कंद प्रथम अध्याय प्रथम श्लोक ये रही। तेणु ये प्रश्न उत्तर देवाई सुखदेव गोस्वामी ये प्रश्न सीधा सड़क उत्तर दे नथिले, सी प्रश्न उत्तर को देवाई से नारद युधिष्ठिर संवाद को उद्धार करते कारण जोबले हस्तिनापुर हस्तिनापुर ना इंद्रप्रस्थ से जो राजस्व यज्ञ होता युधिष्ठिर महाराज राजस्व यज्ञ आयोजन करते सारा पृथ्वीर मुनि ऋषि मैंने सारा विश्वर मुनि ऋषि मैंने आसी विभिन्न देवादेवी मैंने आसी राजा पृथ्वीर राजा मैंने सब आसी भाव से स्थान में ये राजस्व यज्ञ होता तेणु ये राजस्व यज्ञ वर्णना करते शिशुपाल राजस्व यज्ञ जोबले हम से प्रश्न उठला किए पूज्य अग्रपूज्य किए क्या प्रथम पूजा कर तेणु सहदेव से प्रश्नर उत्तर रे से कही सब श्रेष्ठ पूज्य होती भगवान कृष्ण ईश्वर परमा कृष्ण सच्चिदानंद विग्रह अनादिराद गोविंद सर्वकारण कारण सब कारण कारण सी परम ईश्वर सी तेणु छाड़ा कई ना तेणु सहदेव जो यही भाव निर्णय देले से भीष्मदेव समर्थन कले भीष्मदेव से राजस्व यज्ञ उपस्थित थे पौरव मान पांडव मान समस्ते से महाभारत युद्ध हो नाला तेणु ये जोबले युधिष्ठिर महाराज भगवान कृष्णकर पूजा करने आरंभ कले से शिशुपाल भगवान विरुद्ध कह आरंभ कला दशम स्कंद चौस्तरी अध्याय वर्णना कर किभली भाव में भगवान को अपमान करूला भक्त मैंने सही पार नथिले किंतु भगवान निरोध कले ना तुम्हें अपेक्षा कर तेणु यही भाव में जोबले शिशुपाल जो लिमिट रही तहार भगवान तार माता ये प्रतिश्रुति शहेटी तार अपराध को क्षमा करेंगे शहेटी ग्रहण करेंगे ताठ अधिक हत्या करेंगे तेणु यही भाव जो शिशुपाल जो समालोचना करते भगवान से पिला दिन भगवान को समालोचना करुले पिला दिन जो पार्टी कथा जमी हल जमी कथा कहते से भाव जो खंडी कथा कहते से ही समय सी भगवान विरुद्ध कहते कि जहाँ भाव जोबाँगर जो पूर्ण होगला जो लिमिट थी पूर्ण होगला से भगवान समस्त सामन सुदर्शन चक्र तार हत्या कले एवं सुदर्शन चक्र जोबले से निहत हेले से शरीर गोटे ज्योति आसिक भगवान शरीर में मिसीगला तेणु यहाँ देखिक समस्ते आश्चर्य हो गले से जो मैंने मुनि ऋषि देवता मैंने सब अपेक्षा बस थे सब देखिले समस्त सामना ये घटना टी घटला ये आत्मार जो रही आकार वर्णना कर शास्त्र मानक आत्मार आकार हूँ कहीं देखिपर ना केशाग्र शतभाग शतधा कल्पित सूच कौन भाग जीव स विज्ञेय स अनंताय कल्पते गोटे केशर अग्र को हज केश शतभाग शह भाग कर गोटे भाग को नहीं पुणी शह भाग जब करी हूँ आत्मार आकार तेणु से आत्मा जोबले आस पहुँचता किए देखिपर दस हजार आत्मा जब मिसिक रही तार देखा बड़ा मुस्किल होशर अग्र से तुलना हम किंतु से गोटे ज्योति बाहर था भगवान व्यवस्था यहाँ होता ज्योति समस्त देखिपारे से युधिष्ठिर महाराज मत देखिले जो देखिले से प्रश्न पचारे कहीं भाव में भगवान विरोध कर शिशुपाल भगवान को बहुत प्रकार अपमान कर विरोध किंतु से मुक्ति प्राप्त हेले साजु मुक्ति प्राप्त हेले किंतु आउ जन राजा थे बेण राजा ତାଙ୍କ ବିଷୟରେ ଭାଗବତ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଧ୍ରୁବ ମହାରାଜଙ୍କ ପରମ୍ପରାରେ ସେ ଆସୁଛନ୍ତି ବେଣ, ଯିଏକି ଭଗବାନ ବିରୋଧ କରୁଥିଲେ, କିନ୍ତୁ ତଥାପି ସେ ନର୍କକୁ ଯାଉଥିଲେ। ଅବଶ୍ୟ ତାଙ୍କର ପୁତ୍ର ଯେଉଁ ପୃଥୁ ମହାରାଜ ତାଙ୍କୁ ସେଥିରୁ ଉଦ୍ଧାର କରିଥିଲେ, କିନ୍ତୁ ସେ ନର୍କକୁ ଯାଉଥିଲେ। କିନ୍ତୁ ଇଏ ସାଜ୍ୟ ମୁକ୍ତିପ୍ରାପ୍ତ ହେଲେ କିଭଳି ଭାବରେ ଏଇଟା ହେଲା, ଆଶ୍ଚର୍ଯ୍ୟ କଥା। ସେ ଯୁଧିଷ୍ଠିର ମହାରାଜ ଏ ପ୍ରଶ୍ନଟି ପଚାରିଥିଲେ ନାରଦ ମୁନିକୁ, ନାରଦ ମୁନି ସେ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ ପ୍ରଶ୍ନର ଉତ୍ତରରେ ସପ୍ତମ ସ୍କନ୍ଧ କଥା କୁହାଯାଇଛି, ପ୍ରହ୍ଲାଦ ମହାରାଜ ଏବଂ ହିରଣ୍ୟକଶିପୁଙ୍କ କଥା ଆସିବ ସେହି ପ୍ରଶ୍ନର ଉତ୍ତରରେ। ନାରଦ ମୁନି ଏସବୁ ବର୍ଣ୍ଣନା କରିଥିଲେ, ତେଣୁ ଏଇଟାକୁ ସମସ୍ତେ ବୁଝିପାରିବେ ନାହିଁ ଯେ କେମିତି ଭଗବାନ ସମସ୍ତଙ୍କ ପ୍ରତି ସମାନ, ସେ ତ ବିଷମ କାର୍ଯ୍ୟ କରୁଛନ୍ତି। ଏଠି ଆମେ ଦେଖିବା ଭକ୍ତବତ୍ସ ବାଣକୁ ରକ୍ଷା କରିବା ପାଇଁ ଶିବଜୀ, ଏମିତିକି ଭଗବାନ ବିଷ୍ଣୁଙ୍କ ସହିତ ବା ଯେଉଁ ଦ୍ୱାରକାଧୀଶ ରହିଛନ୍ତି ଭଗବାନ କୃଷ୍ଣ, ତାଙ୍କ ସହିତ ଯୁଦ୍ଧ କରିବେ। ଭକ୍ତବତ୍ସଳତା, ଇଏ ହେଉଛି ଭକ୍ତବତ୍ସଳ। ବାଣ ତାର ଯେଉଁ ପ୍ରାର୍ଥନା କରୁଛନ୍ତି, ପାଞ୍ଚଟି ଚାରି ପାଞ୍ଚଟି ଶ୍ଳୋକରେ ଭଗବାନ ସ୍ତୁତି କରିବେ, ଏ ସ୍ତୁତିରେ ଏଇଟା ପ୍ରଥମ ସ୍ତୁତି। ତିନୋଟି ସ୍ତୁତି ଅଛି, ପାଞ୍ଚରୁ ସାତ, ଏସବୁ ସ୍ତୁତି କରିବେ। ତିନୋଟି ସ୍ତୁତିରେ ଭଗବାନ ଶିବଜୀଙ୍କୁ ସ୍ତୁତି କରିବେ ବାଣ, ତାଙ୍କର ଭକ୍ତ ସିଏ। ଆମେ ଦେଖିବା ବହୁତ ରହିଛନ୍ତି, ଏମିତିକି କେତେଟା ସମ୍ପ୍ରଦାୟ ମଧ୍ୟ ରହିଛନ୍ତି। ଅବଶ୍ୟ ଶିବଜୀଙ୍କ ଠାରୁ ଗୋଟେ ସମ୍ପ୍ରଦାୟ ଆସୁଛି, ସେଇଟା ଅନୁମୋଦିତ ସମ୍ପ୍ରଦାୟ, କାରଣ ଏ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ଅଧ କଳ ଭବିଷ୍ୟତ ଚତ୍ୱାର ସମ୍ପ୍ରଦାୟ ନ ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବା କ୍ଷିତି ପାବନ, ଏଇ ଚାରୋଟି ହେଉଛି ବୈଷ୍ଣବ ସମ୍ପ୍ରଦାୟ, ଇଏ ହେଉଛି ଅନୁମୋଦିତ ସମ୍ପ୍ରଦାୟ। ଏମାନେ ଭଗବାନ ବିଷୟରେ ଜ୍ଞାନ ଦେଇପାରିବେ, ଜ୍ଞାନ ଜାଣିଛନ୍ତି। ଭଗବାନ ଏଠି କୁହାଯାଉ ଜଗଦ୍ଗୁରୁ, ଶିବଜୀ ଜଗଦ୍ଗୁରୁ, ସେ ଜାଣିଛନ୍ତି ଭଗବାନ ବିଷୟରେ, ଭଗବତ ତତ୍ତ୍ୱ ଜାଣନ୍ତି, ସେ ନିଜେ ହିଁ ଭଗବାନ। ତେଣୁ ଏ ଯେଉଁ ଚାରୋଟି ରହିଛି, କିନ୍ତୁ ବର୍ତ୍ତମାନ ବିଭିନ୍ନ ପ୍ରକାର ଅପସମ୍ପ୍ରଦାୟ ରହିଛି, ଯେଉଁମାନେ କି କହୁଛନ୍ତି କ'ଣ ଶିବ ହେଉଛନ୍ତି ମୂଳ ଭଗବାନ ଏବଂ କୃଷ୍ଣ ଇଏ ହେଉଛନ୍ତି ଦେବତା, ଏଭଳି ଭାବରେ କଥା କହୁଛନ୍ତି ସମ୍ପ୍ରଦାୟ। ତାଙ୍କର ହଜାର ହଜାର ଲକ୍ଷ ଲକ୍ଷ ଫଲୋଅର୍ ସବୁ ରହିଛନ୍ତି, ସେଥିପାଇଁ ବର୍ଣ୍ଣନା କରାଯାଇଛି ଭାଗବତ ଦଶମ ସ୍କନ୍ଧ 20 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଲୋକମାନେ ଜାଣିପାରିବେ ନାହିଁ, ବେଦର ଅର୍ଥକୁ ବୁଝିପାରିବେ ନାହିଁ। ନିଶା ମୁକେଶ ଖଦ୍ୟତା ତମସା ଭାନ୍ତି ନ ଆଗ୍ରହ ତଥା ପାପେନ ପାଖଣ୍ଡି ନ ବେଧା କଳୌଜନା, କଳିଯୁଗରେ ଲୋକମାନେ ଜାଣିପାରିବେ ନାହିଁ ବେଦକୁ, କାହିଁକି ଯେମିତି ପୁରୁଣା ଉଦାହରଣ ଦିଆଯାଏ ସୁଖଦେବ ଗୋସ୍ୱାମୀ କହୁଛନ୍ତି ବୃନ୍ଦାବନର ବର୍ଷା ଋତୁ ବର୍ଣ୍ଣନା କରିବା ସମୟରେ ଏହି ପ୍ରସଙ୍ଗଟି ଆସିଛି। ସେ କହୁଛନ୍ତି ନିଶା ମୁଖେ ସୁଖଦ୍ୟତା, ରାତ୍ରିରେ ବର୍ଷା ଦିନେ ଏ ଝୁଳଝୁଳିଆ ପୋକମାନେ ବେଶୀ ଝୁଳଝୁଳି କରୁଥିବେ, ଆଲୁଅ ଦେଉଥିବେ। ତମସା ଭ୍ରାନ୍ତି ନା ଗ୍ରହ, ସେହି ସମୟରେ ରାତ୍ରିରେ ଆକାଶରେ ଗ୍ରହ ତାରକା ଏସବୁ ନଥାଏ, ଜହ୍ନ ଚନ୍ଦ୍ର ଇତ୍ୟାଦି ବା ତାରା ମଧ୍ୟ ସବୁ ଲୁପ୍ତ ହୋଇଯାଇଥାନ୍ତି, କିନ୍ତୁ ଝୁଳଝୁଳିଆ ପୋକର ଆଲୋକରେ ଚାରିଆଡ଼େ ଏଇ ଆପଣ ଚାଲିଲେ ସନ୍ଧ୍ୟାବେଳେ ଯଦି ଯାଉଥିବେ ଚାରିଆଡ଼େ ଆସିକି ଆପଣଙ୍କର ଆଖିରେ ପଡ଼ିବେ, ଗାଡ଼ି ଧରିକି ଯାଉଥିବେ ଯଦି ଆଖିରେ ପଡ଼ିବେ ସେ ଝୁଳଝୁଳିଆ ପୋକମାନେ, ଏଭଳି ଭାବରେ ଉତ୍ପାଦ କରିବେ ସେମାନେ। ତେଣୁ ଇଏ ଯେଉଁ ରହିଛନ୍ତି ସେ ସମୟରେ ଆକାଶରେ ବାଦଲ ଛାଇ ହୋଇଯାଇଥାଏ, ତାରା ଆଉ ଚନ୍ଦ୍ରମାନଙ୍କର ଆଲୋକ ନଥାଏ, ଝୁଳଝୁଳିଆ ପୋକର ଆଲୋକ ବହୁତ ବାହାରିଥାଏ। ତେଣୁ ସୁଖଦେବ ଗୋସ୍ୱାମୀ ଏଇ ପ୍ରସଙ୍ଗକୁ ନେଇକରି ଭବିଷ୍ୟତବାଣୀ ଦେଇଛନ୍ତି, ତଥା ପାପେନ ପାଖଣ୍ଡି, କଳିଯୁଗର ଲୋକମାନେ ଏଭଳି ଭାବରେ ପାପ କାର୍ଯ୍ୟରେ ବ୍ୟସ୍ତ ରହିଥିବେ, ପାଖଣ୍ଡି ହୋଇକି ଯିବେ, ସେମାନେ ନ ବେଦ କଳଉଛ ନା, କଳିଯୁଗରେ ଲୋକମାନେ ଜାଣିବେ ନାହିଁ, ବେଦର ପ୍ରକୃତ ଅର୍ଥକୁ ବୁଝିପାରିବେ ନାହିଁ। ତେଣୁ ବହୁତ ସମ୍ପ୍ରଦାୟ ରହିଛନ୍ତି ଯେଉଁମାନେ କହୁଛନ୍ତି ଶିବଜୀ ହେଉଛନ୍ତି ମୂଳ ଭଗବାନ ଆଉ କୃଷ୍ଣ ଇଏ ହେଉଛନ୍ତି ଜଣେ ଦେବତା, ଏଇଭଳି ଭାବରେ କହୁଛନ୍ତି ଏବଂ ତାଙ୍କର ବହୁତ ପ୍ରଚାର ହେଉଛି, କଳିଯୁଗରେ ଏଇ ଅବସ୍ଥା ହେବ। ତେଣୁ ଏଠି ପ୍ରଶ୍ନ ଆସିବ, ଏଇ ପ୍ରଶ୍ନ ଏଇ ଯେଉଁ ଏଇ ଶ୍ଳୋକର ଭାବାର୍ଥରେ ପ୍ରଭୁପାଦ କଥା କହିଛନ୍ତି, ଏଠି ଯେଉଁ ପ୍ରଶ୍ନ ଆସିବ ତାହେଲେ ତ କେହି ଜାଣିପାରିବେ ନାହିଁ, ଆଉ କ'ଣ କୁହାଯିବ, କେହି ତ ଜାଣିପାରିବେ ନାହିଁ, ନା କେହି ଜାଣିପାରିବେନି ଯଦିଓ କୁହାଯାଇଛି, କିନ୍ତୁ ପ୍ରଭୁପାଦ ମହାରାଜ ତାଙ୍କ ପର୍ପଟରେ ଦେଉଛନ୍ତି ଯେ କଳିଯୁଗରେ ମଧ୍ୟ ଏଭଳି ସମୟ ହୁଏ ଯେତେବେଳେ ଆକାଶରେ ବାଦଲ ନଷ୍ଟ ଥାଏ, ପରିଷ୍କାର ହୋଇଯାଇଥାଏ। ତେଣୁ ବାଦଲ ପରିଷ୍କାର ହୋଇଗଲେ ଆମେ ଚନ୍ଦ୍ର ତାରକାଙ୍କର କିରଣକୁ ଦେଖିପାରିବା, ଆଲୋକକୁ ପ୍ରାପ୍ତ ହୋଇପାରିବା।
ସେହିଭଳି ଭାବରେ ଏ କଳିଯୁଗରେ ଯଦିଓ ଲୋକମାନେ ଜାଣିପାରିବେ ନାହିଁ, କିନ୍ତୁ ମହାପ୍ରଭୁ ଯେଉଁ ଆସିଛନ୍ତି, ଇଏ ସେଇ ଗୋଟେ ସୁବର୍ଣ୍ଣ ଯୁଗ ଆସିଛି କଳିଯୁଗରେ। ତେଣୁ ଯେଉଁମାନେ ମହାପ୍ରଭୁଙ୍କର ଶରଣରେ ଯିବେ ସେମାନେ ଏ ବେଦକୁ ବୁଝିପାରିବେ, ନହେଲେ ଅନ୍ୟମାନେ ବୁଝିପାରିବେ ନାହିଁ। ଏକଥା ପ୍ରଭୁପାଦ ମହାରାଜ ତାତ୍ପର୍ଯ୍ୟରେ କହିଛନ୍ତି। ତେଣୁ ଇଏ ଯେଉଁ ଅନୁଭୂତ ଆମର ଯେଉଁ ଭଗବାନ କଥା ପ୍ରଚାର ହେଉଛି, ସେଇ ଆମର ପରମ୍ପରାରେ ଆସୁଛି କଥା। ସେମାନେ ପ୍ରକୃତ ତାତ୍ପର୍ଯ୍ୟ ଜାଣନ୍ତି, ପ୍ରକୃତ ଭଗବାନ କିଏ ସେ ଜାଣନ୍ତି। ଆମେ ବହୁତ ଥର କହିଛେ ଏ କଥା, ଦଶମ ସ୍କନ୍ଧରେ ଏଇ ଲୀଳାଟି ବର୍ଣ୍ଣନା କରା, 28 ଅଧ୍ୟାୟ କେଉଁ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସେ ସବୁଠାରୁ କିଏ ଶ୍ରେଷ୍ଠ ଦେବତାମାନଙ୍କ ଭିତରେ? ତିନି ଜଣ ହେଉଛନ୍ତି ବହୁତ ଉନ୍ନତ ସ୍ତରର, ସିଏ ହେଉଛନ୍ତି ଶିବ, ବ୍ରହ୍ମା ଏବଂ ବିଷ୍ଣୁ। କିନ୍ତୁ ଆଙ୍କ ଭିତରେ କିଏ, ଦଶମ ସ୍କନ୍ଧ 99 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏଇଟା, ଆଙ୍କ ଭିତରେ କିଏ ଶ୍ରେଷ୍ଠ? ସେଇଟାକୁ ନିଜେ ଯାଇଥିଲେ ବ୍ରହ୍ମାଙ୍କର ପୁତ୍ର ଭୃଗୁ ଯାଇଥିଲେ ପରୀକ୍ଷା କରିବା ପାଇଁ। ତେଣୁ ଭୃଗୁ ପରୀକ୍ଷା କରିକି ସେ ରେଜଲ୍ଟ ଦେଇଛନ୍ତି, ପରୀକ୍ଷା ଫଳ ବାହାର କରିଦେଇଛନ୍ତି, ଅଲରେଡ଼ି ବାହାର ହୋଇଯାଇଛି ସେଇଟା, ଯେ ବିଷ୍ଣୁଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ବ୍ରହ୍ମା ଯେତେବେଳେ ତାଙ୍କ ପୁତ୍ର ତାଙ୍କୁ ସମ୍ମାନ ଦେଲେ ନାହିଁ, ତାଙ୍କ କ୍ରୋଧ ପ୍ରକାଶ କଲେ, ଏବଂ ଶିବଜୀଙ୍କୁ ଯେତେବେଳେ ସେଠିକି ଅପମାନ କରିଥିଲେ ଭୃଗୁ, ସେତେବେଳେ ସେ ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟତ ହୋଇଯାଇଥିଲେ। କିନ୍ତୁ ବିଷ୍ଣୁଙ୍କୁ ଏମିତିକି ତାଙ୍କ ବକ୍ଷରେ ପଦାଘାତ କଲେ ମଧ୍ୟ ସିଏ ଯିଏକି ଶୟନ କରିଥିଲେ ତାଙ୍କର ପତ୍ନୀଙ୍କର କୋଳରେ, କ'ଣ ଶୟନ ସିଏ ଉତ୍ସଙ୍ଗେ, ଉତ୍ସଙ୍ଗେ କହିଲେ କୋଳରେ, ଲକ୍ଷ୍ମୀଦେବୀଙ୍କର କୋଳରେ ସେ ଶୟନ କରିଥିଲେ। କିନ୍ତୁ ପଦା ବକ୍ଷ ତାଡ଼େ, କିନ୍ତୁ ତାଙ୍କର ବକ୍ଷରେ ପଦାଘାତ କଲେ, କିନ୍ତୁ ଭଗବାନ କୌଣସି କ୍ରୋଧ ଆସିଲା ନାହିଁ, ବରଂ ସେ ଭୃଗୁଙ୍କ ପାଖରେ କ୍ଷମା ଭିକ୍ଷା କରିଥିଲେ। ମୁଁ ଜାଣିପାରିଲିନି ଆଗରୁ ଆପଣଙ୍କୁ ଇଏ କରିପାରିଲି ନାହିଁ, ଆପଣଙ୍କୁ ସ୍ୱାଗତ କରିପାରିଲି ନାହିଁ, ଏଭଳି ଭାବରେ କହିକରି ତାଙ୍କୁ ତାଙ୍କୁ ସେଠି ପୂଜା କଲେ। ଇଏ ଆଙ୍କଠାରୁ ଆଉ କିଏ ଅଲଗା ଭଗବାନ ରହିଛନ୍ତି? କିନ୍ତୁ ଏତେ ଶାସ୍ତ୍ର ପ୍ରମାଣ ଥାଇକରି ମଧ୍ୟ ବର୍ତ୍ତମାନ ବି ଯୁଗରେ ମଧ୍ୟ ବହୁତ ଧାର୍ମିକ ସମ୍ପ୍ରଦାୟ ରହିଛି, ଯିଏ କହୁଛନ୍ତି ଶିବ ହେଉଛନ୍ତି ମୂଳ ଭଗବାନ, ଆଉ କୃଷ୍ଣ ହେଉଛନ୍ତି ଦେବତା। ଏଇଭଳି ଭାବରେ ସବୁ ସମ୍ପ୍ରଦାୟ ରହିଛି, ବହୁତ ଲୋକମାନେ ତାଙ୍କର ସବୁ ଶରଣରେ ଯାଉଛନ୍ତି। ଯାହା ହଉ, ଆମର କହିବାର କଥା ହେଉଛି ଯେ ଭଗବାନ ଭକ୍ତବତ୍ସଳ, ଭକ୍ତ ପାଇଁ ଯେଉଁ ସବୁ କାର୍ଯ୍ୟ କରନ୍ତି ସେଇଟାକୁ ଅନ୍ୟମାନେ ବୁଝିପାରନ୍ତି, ସେମାନେ ଭାବନ୍ତି ଭଗବାନ ହେଉଛନ୍ତି ବିଷମ ଭଳି କାର୍ଯ୍ୟ କରୁଛନ୍ତି। ଶିବଜୀଙ୍କୁ ଏଠି ସେଇ ବର୍ଣ୍ଣନା କରାଯାଇଛି, ଶିବଜୀ ହେଉଛନ୍ତି କ'ଣ ନା, ଶିବଜୀଙ୍କୁ ଏଠି ପ୍ରାର୍ଥନାରେ କହୁଛନ୍ତି ବାଣାସୁର ଯେ ସ ଏ ହଁ, ଆମେ ଗତକାଲି କହିଥିଲେ କିଭଳି ଭାବରେ ଥରେ ଯାଇକରି ଇଏ ବାଣାସୁର ସେ ଶିବଜୀଙ୍କ ପାଖରେ ଯାଇକରି ସ ଏକଦାହ ଗିରିଶଂ, ସେ ଭଗବାନଙ୍କ ବିଭିନ୍ନ ପ୍ରକାର ଆମେ ଦେଖୁଛେ ବିଭିନ୍ନ ଶ୍ଳୋକରେ ଶିବଜୀଙ୍କର ବିଭିନ୍ନ ଭାବରେ ସମ୍ବୋଧନ କରାଯାଇଛି। କେଉଁଠି ତାଙ୍କୁ ଶଙ୍କର ବୋଲି କୁହାଯାଇଛି, ଶଙ୍କର ଶଙ୍କର ଶବ୍ଦର ଅର୍ଥ ହେଉଛି ଯେ ସେ ଶାନ୍ତି ପ୍ରଦାନ କରନ୍ତି, ଶଙ୍କ କହିଲେ ଶାନ୍ତି ବା ଆନନ୍ଦ, ଏଇ ଆନନ୍ଦକୁ ଯିଏ ପ୍ରଦାନ କରନ୍ତି ସେ ହେଉଛି ଶଙ୍କର। ଶିବଜୀଙ୍କର ଗୋଟିଏ ନାମ ପ୍ରଥମେ କୁହାଗଲା ଶଙ୍କର, ତାପରେ କହିଲେ ଶିବ, ଶିବର ଅର୍ଥ ହେଉଛି କ'ଣ ମଙ୍ଗଳମୟ ସିଏ। ଏଇଭଳି ଭାବରେ ଶିବଜୀଙ୍କର ବିଭିନ୍ନ ନାମ ରହିଛି ଏବଂ ବିଭିନ୍ନ ନାମରେ ମଧ୍ୟ ବିଭିନ୍ନ ଅର୍ଥ ରହିଛି। ଏଇ ଆମେ ଦେଖୁଛେ ଶିବଜୀଙ୍କୁ ଯେତେବେଳେ ନାମ ଉଚ୍ଚାରଣ କରାଯାଉଛି, ବିଭିନ୍ନ ସମ୍ବୋଧନ କରାଯାଉଛି, ସୁଖଦେବ ଗୋସ୍ୱାମୀ ବିଭିନ୍ନ ସମ୍ବୋଧନ କରୁଛନ୍ତି, ତାଙ୍କର ଏତେ ଗୁଣ ରହିଛି ଶିବଜୀଙ୍କର, ଏତେ ଗୁଣ ରହିଛି। ଏଠି କୁହାଯାଉ, ହଁ ଗତ ଶ୍ଳୋକରେ ଆମେ କହିଥିଲେ ସ ଏକଦା ଗିରିଶଂ ବୋଲି କୁହାଗଲା ତାଙ୍କୁ, ଶିବଜୀଙ୍କୁ ଗିରିଶଂ ବୋଲି କୁହାଗଲା। ଆମେ ଗତକାଲି କହିଥିଲେ ଏଇଟା କିଭଳି ଭାବରେ ଭଗବାନ ଶିବଜୀଙ୍କର ବୈରାଗ୍ୟ, ପର୍ବତ ଉପରେ ଶୟନ କରୁଛନ୍ତି, ତେଣୁ ଏଇଭଳି ଭାବରେ ଯେଉଁ ରହିଛି ବୈରାଗ୍ୟ ସେଇଟାକୁ ପ୍ରଦର୍ଶନ କରାଯାଇଛି। ଆମେ ଗତକାଲି ଏଇଟା ଆଲୋଚନା କରିଥିଲେ, ଏକାଦା ଆହ ଗିରିଶଂ ପାର୍ଶ୍ୱସ୍ଥଂ ବୀର୍ଯ୍ୟ ଦୁର୍ମଦ, ତାହାର ଏତେ ଶକ୍ତି ଥିଲା ସେଥିରେ ତାହାର ଗର୍ବ ହୋଇଯାଇଥିଲା, ବୀର୍ଯ୍ୟ ଦୁର୍ମଦ, ତେଣୁ କିରୀଟିନା ଅର୍କବର୍ଣ୍ଣେନ ସଂସ୍ପୃଶ ତତ୍ପଦାମ୍ବୁଜମ୍, ପ୍ରଥମେ ଯାଇକି ଭଗବାନ ପ୍ରଣାମ କଲା। କିଭଳି ଭାବରେ ଭଗବାନ ପ୍ରଣାମ କରାଯିବ ତାହାର ମଧ୍ୟ ବିଧି ରହିଛି, ସାଧାରଣତଃ ଲୋକମାନେ ସେଇଟା ଜାଣନ୍ତି ନାହିଁ। ବିଷ୍ଣୁଙ୍କୁ କିଭଳି ଭାବରେ ପ୍ରଣାମ କରାଯିବ, ଅନ୍ୟ ଦେବତାମାନଙ୍କୁ କିଭଳି ଭାବରେ ପ୍ରଣାମ କରାଯିବ, ଗୁରୁଦେବ ବା ବୈଷ୍ଣବମାନଙ୍କୁ କିଭଳି ଭାବରେ ପ୍ରଣାମ କରାଯିବ, ତାହାର ସବୁ ରହିଛି, ବିଧି ରହିଛି। ଅଧିକାଂଶ ଲୋକ ସେସବୁ ଜାଣନ୍ତି ନାହିଁ, ଭଗବାନ ପ୍ରଣାମ କରିବା ତ ପ୍ରଣାମ ତ କରନ୍ତି ନାହିଁ, ପ୍ରଣାମ କରିବା କଥା ବିଧି କଥା କ'ଣ କହିବା, ଯେମିତି ସାଲ୍ୟୁଟ୍ ମାରିଲା ଭଳିଆ ଯାଇକି ମୁଣ୍ଡରେ ହାତରେ ଟିକେ ମୁଣ୍ଡ ଏପଟ ସେପଟ କରିଦେଇକିରି ହେଇଗଲା ପ୍ରଣାମ ହୋଇଗଲା। ତେଣୁ ଏଇଟାକୁ ସେ କହିଛନ୍ତି ଅର୍ଜୁନ କହୁଛନ୍ତି ଭଗବତ ଗୀତା 11 ଅଧ୍ୟାୟରେ ଭଗବାନ ଯେତେବେଳେ ଦେଖୁଛନ୍ତି ବିଶ୍ୱରୂପ, ସେ ସମୟରେ ସେ କହୁଛନ୍ତି କାହିଁକି ଲୋକମାନେ ଭଗବାନ ପ୍ରଣାମ କରୁନାହାନ୍ତି, ଆଚ୍ଛା କେ ସେ କହିଲେ କାହିଁକି ପ୍ରଭୁ ଆପଣଙ୍କର 16 ଗୁଣ ଅଛି, 16 କାରଣ ଅଛି ଯେଉଁଥିପାଇଁ ଜଣେ ତାଙ୍କୁ ପ୍ରଣାମ କରିବେ, କିନ୍ତୁ ତଥାପି ଲୋକମାନେ ଭଗବାନ ପ୍ରଣାମ କରୁନାହାନ୍ତି। ଭଗବତ ଗୀତାରେ ଯେଉଁ 700 ଶ୍ଳୋକ ରହିଛି, ଭଗବାନ ମାନେ ଜ୍ଞାନ ଯେଉଁ ଦେଇଛନ୍ତି, ବିଭିନ୍ନ ପ୍ରକାର ଜ୍ଞାନ ଦେଇଛନ୍ତି, ଗୁହ୍ୟ ଗୁହ୍ୟତର ଗୁହ୍ୟତମ, ଏ ଜ୍ଞାନ ଭିତରେ ସବୁଠାରୁ ଗୁହ୍ୟତମ ଜ୍ଞାନକୁ 2 କହିଲେ ଭଗବାନ, ଏବଂ ସେ ହେଉଛି 4 ମନ୍ମନା ଭବ ମଦ ଭକ୍ତୋ ମଧ୍ୟାଦି ମାଙ୍ଗ ନମସ୍କୃ। ମନରେ ମୋତେ ଚିନ୍ତା କର, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ମନରେ ମୋତେ ଚିନ୍ତା କର, ମୋର ଭକ୍ତ ହୁଅ, ମଧ୍ୟାଦି ମୋର ପୂଜା କର ଏବଂ ମୋର ନମସ୍କାର କର। କିଛି ନ କରିପାରିଲେ, ଆମେ ଯଦି କିଛି ନ କରିପାରିବା, ଆଚାର୍ଯ୍ୟମାନେ କୁହନ୍ତି କେବଳ ଯଦି ଭଗବାନ ପ୍ରଣାମ କରିଦେଲେ ମଧ୍ୟ ସେଇଟା ହେଇଗଲା, ଭଗବାନ ସେଇଟା ଗ୍ରହଣ କରିବେ, ମାଙ୍କ ନମସ୍କୃ। ତେଣୁ ଅର୍ଜୁନ ଭଗବାନଙ୍କୁ 1000 ଥର ପ୍ରଣାମ କରିଛନ୍ତି। ବାୟୋ ଯମ ଅଗ୍ନି ବରୁଣ ଶଶାଙ୍କ ପ୍ରଜାପତି ତ୍ୱାଂ ପ୍ରପିତାମହଶ୍ଚ ନମୋ ନମସ୍ତେ ତୁ ସହସ୍ରକୃତ୍ୟ ପୁନଶ୍ଚ ଭୂୟୋପି ନମୋ ନମସ୍ତେ ନମ ପୁରସ୍ତାଦ ପୃଷ୍ଠତସ୍ତେ ନମସ୍ତେ ତୁ ଏ ସର୍ବତ ଏବ ସର୍ବ। ଏଇଭଳି ଭାବରେ 1000 ଥର ଭଗବାନଙ୍କୁ ପ୍ରଣାମ କରିଛନ୍ତି ଅର୍ଜୁନ। ଇଏ ଆମ ପାଇଁ, ଆମେ ଏ ଗୁରୁ ଶିଷ୍ୟ ପରମ୍ପରାରେ ଯେଉଁ ଅର୍ଜୁନ ଆସିଛି ଭଗବତ ଗୀତାର ଜ୍ଞାନ, ଅର୍ଜୁନ ହେଉଛନ୍ତି ଗୁରୁ, ମୂଳ ଗୁରୁ, ଭଗବାନ ତାଙ୍କୁ ଜ୍ଞାନ ଦେଲେ, ତେଣୁ ସିଏ କିଭଳି ଭାବରେ ପ୍ରଣାମ କରିବାକୁ ପଡ଼ିବ ସେ ତ ଜଣେଇଛନ୍ତି। ଲୋକମାନେ ଭଗବାନଙ୍କୁ ପ୍ରଣାମ ମଧ୍ୟ କରୁନାହାନ୍ତି, ଏଭଳି ଭାବରେ ରହିଛନ୍ତି। ଏହା ହଉ, କିନ୍ତୁ ବାଣ ଅସୁର ହେଲେ ମଧ୍ୟ, ଦୈତ୍ୟ ହେଲେ ମଧ୍ୟ, ତା'ର ବିଭିନ୍ନ ପ୍ରକାର ଗର୍ବ ଥିଲେ ମଧ୍ୟ ଭଗବାନ ପ୍ରଣାମ କରୁଛନ୍ତି। କିଭଳି ଭାବେ ପ୍ରଣାମ କରୁଛନ୍ତି ନା, ସଂସ୍କୃଷଂ ତତ୍ ପଦାମ୍ବୁଜମ୍, ଭଗବାନ ପାଦ ପଦ୍ମରେ ନିଜର ମୁକୁଟକୁ ଲଗେଇକରି ପ୍ରଣାମ କରୁଛନ୍ତି, ଅଷ୍ଟାଙ୍ଗ ପ୍ରଣାମ, ବିଭିନ୍ନ ପ୍ରକାର ପ୍ରଣାମ ରହିଛି। ତେଣୁ ଏଇଭଳି ଭାବରେ ଯେଉଁ ପ୍ରଣାମ କରିକିରି ସେ ଆହ କ'ଣ କହିଲେ ସେ ଶ୍ଳୋକରେ କୁହାଯାଏ ନାହିଁ, 3 ଶ୍ଳୋକରେ କୁହାଯିବ, 5-7। ତେଣୁ ଏ ଶ୍ଳୋକରେ କହୁଛନ୍ତି ନମସ୍ତେ ତ୍ୱାଂ ମହାଦେବ, ପ୍ରଣାମ କରି ପ୍ରଥମେ କହୁଛନ୍ତି ନମସ୍ତେ, ମୁଁ ଆପଣଙ୍କୁ ପ୍ରଣାମ କରୁଛି ପ୍ରଭୁ, ନମସ୍ତେ ତ୍ୱାଂ ମହାଦେବ, ମୁଁ ଆପଣଙ୍କୁ ପ୍ରଣାମ କରୁଛି, ନମସ୍ତେ ମହାଦେବ, ଦେବତାମାନଙ୍କର ଦେବତା, ଦେବଦେବ ମହାଦେବ, ଇଏ ସମସ୍ତ ଦେବତା। ଗତକାଲି କୁହାଯାଇଥିଲା ନା, ଯେଉଁ ରହିଛି କେଉଁ ଶ୍ଳୋକରେ କୁହାଯାଇଥିଲା, ଦେବତାମାନଙ୍କ ଦେବତା, ଦେବତାମାନେ ମଧ୍ୟ ତାଙ୍କୁ ପୂଜା କରନ୍ତି, କିଭଳି ଆମର ଶୁଣୁଛେ 8ମ ସ୍କନ୍ଦ 7ମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ସମୁଦ୍ର ମନ୍ଥନ ସମୟରେ ଯେତେବେଳେ ବିଷ ବାହାରିଥିଲେ ସେହି ସମୟରେ ଦେବତାମାନେ ଯାଇ ଭଗବାନଙ୍କୁ ସ୍ତୁତି କରିଥିଲେ, ଶିବଜୀଙ୍କୁ ସ୍ତୁତି କରିଥିଲେ, 8ମ ସ୍କନ୍ଦ 7ମ ଅଧ୍ୟାୟରେ ଏହିସବୁ ରହିଛି, ଆମେ ଗତକାଲି ବର୍ଣ୍ଣନା କରୁଥିଲେ। ଦେବତାମାନେ ମଧ୍ୟ ଯାଇକରି ସେଠି ଶିବଜୀଙ୍କୁ ପ୍ରଣାମ କରୁଛନ୍ତି, ପ୍ରଣାମ ଇଏ କରୁଛନ୍ତି, ଏମିତି ଭଗବାନ ସେଠି ମଧ୍ୟ ରହିଛନ୍ତି, ଅଜିତ ସେଠି ମଧ୍ୟ ସେ ରହିଛନ୍ତି, ଉପସ୍ଥିତ ଅଛନ୍ତି। ତେଣୁ ସାଧାରଣତଃ ଲୋକମାନେ ବୁଝିପାରନ୍ତି ନାହିଁ କିଏ କ'ଣ, କିଏ ରାମ କିଏ ଈଶ୍ୱର, ମାନେ କିଏ ତାଙ୍କ ଭିତରେ ଶ୍ରେଷ୍ଠ, ରାମେଶ୍ୱର, ରାମଙ୍କର ଈଶ୍ୱର ନା ଈଶ୍ୱରଙ୍କର ରାମ, ରାମ ଈଶ୍ୱରଙ୍କ ଶିବଜୀଙ୍କର ପୂଜା କରୁଛନ୍ତି ନା ଶିବଜୀ ରାମଙ୍କର ପୂଜା କରୁଛନ୍ତି, ଲୋକମାନେ ବୁଝିପାରନ୍ତି ନା ଭଗବାନଙ୍କ ଏଭଳି ଲୀଳା ରହିଛି ଶିବଜୀଙ୍କର, ବୁଝିପାରିବେ ନାହିଁ। ତେଣୁ ଆମେ ଦେଖିବା ରାମେଶ୍ୱର ମନ୍ଦିର ଯେଉଁ ରହିଛି ସେଠି ଶିବଜୀ ରହିଛନ୍ତି, ଏବଂ ରାମ ଲକ୍ଷ୍ମଣ ସୀତା ବିଗ୍ରହ ଆକାରରେ ଛୋଟିଆ ଆକାରରେ ରହିଛନ୍ତି, ତାଙ୍କୁ କି ପଚାରୁନାହାନ୍ତି, ଶିବଜୀଙ୍କର ବହୁତ ପୂଜା ହେଉଛି ସେଠି। ତେଣୁ ଲୋକମାନେ ଜାଣିପାରିବେ ନାହିଁ ଯେ ପ୍ରକୃତରେ ଆଙ୍କ ଭିତରେ ବଡ଼ କିଏ, ଶିବ ବଡ଼ ନା ରାମ ବଡ଼, ରାମେଶ୍ୱର। ତେଣୁ ଏଇଟାକୁ କୁହାଯାଇଛି ଭଗବାନ ଯେଉଁ ଶିବଜୀଙ୍କ ପୂଜା କରୁଛନ୍ତି, ଭଗବାନ ମଧ୍ୟ ପୂଜା କରିଥିଲେ, ରାମଚନ୍ଦ୍ର ଭଗବାନ ଯେହେତୁ ତାଙ୍କର ପତ୍ନୀଙ୍କର ହରଣ କରିଥିଲେ ରାବଣ, ତେଣୁ ରାମ ଯେଉଁ ଯାଇକରି ସେ ଅନୁସନ୍ଧାନରେ ଯାଇଥିଲେ ପଞ୍ଚବଟୀରୁ ଯାଇ ପହଞ୍ଚିଗଲେ, ଦକ୍ଷିଣ ଦେଶରେ ପହଞ୍ଚିଗଲେ, ଦକ୍ଷିଣାତ୍ୟରେ ପହଞ୍ଚିଗଲେ, ରାମେଶ୍ୱର ପାଖରେ ପହଞ୍ଚିଗଲେ, କ୍ରନ୍ଦନ କରିକା ଯାଉଛନ୍ତି, ଏଭଳି ଭାବରେ କ୍ରନ୍ଦନ କରୁଛନ୍ତି ଯେ ଲୋକମାନେ ଏମିତିକି ଅନ୍ୟମାନଙ୍କ କଥା କ'ଣ କହିବା, ଶିବଙ୍କର ପତ୍ନୀ ମଧ୍ୟ ସତୀ ମଧ୍ୟ ଭ୍ରମିତ ହୋଇଗଲେ, ଇଏ କ'ଣ ସତରେ ଭଗବାନ, ଭଗବାନ ଏଇଭଳି ଭାବରେ କ'ଣ କ୍ରନ୍ଦନ କରିବେ, ରୋଦନ କରିବେ। ଏ ବର୍ଣ୍ଣନା କରାଯାଇଛି ଗୋଟେ ସ୍ଥାନରେ, ଯେ ଥରେ ଶିବଜୀ ଏବଂ ପାର୍ବତୀ, ପାର୍ବତୀ ନୁହଁ ସତୀଦେବୀ, ଶିବଜୀଙ୍କ ପ୍ରଥମ ପତ୍ନୀ ହେଉଛନ୍ତି ସତୀଦେବୀ। ସେ ଯାଇଥିଲେ ମଳ ପର୍ବତରେ କଥା ଶୁଣିବା ପାଇଁ। ଶିବଜୀ ଯଦିଓ ଭଗବାନ କଥା କହୁଛନ୍ତି ଏବଂ ସିଏ ହେଉଛନ୍ତି ସିଏ ମଧ୍ୟ ଜଣେ ଗୁରୁ, ସିଏ ଗୋଟେ ସମ୍ପ୍ରଦାୟର ଗୁରୁ, ସିଏ ଶିବଜୀ ରୁଦ୍ର ସମ୍ପ୍ରଦାୟ, କିନ୍ତୁ ତଥାପି ସେ ଯାଇ ଶ୍ରବଣ କରୁଛନ୍ତି ମଳୟ ପର୍ବତରେ। ଅଗସ୍ତ୍ୟ ଋଷିଙ୍କ ଠାରୁ ଶ୍ରବଣ କରୁଥିଲେ ଭଗବାନ ରାମଚନ୍ଦ୍ର ବିଷୟରେ, ଲୀଳା ବିଷୟରେ ଶ୍ରବଣ କରି ଆସୁଛନ୍ତି। ସେହି ସମୟରେ ଶିବଜୀ ଏବଂ ସତୀଦେବୀ ଆସୁଛନ୍ତି, ସେହି ସମୟରେ ଭଗବାନ ରାମଚନ୍ଦ୍ର ଆସୁଛନ୍ତି ଲକ୍ଷ୍ମଣଙ୍କ ସହିତ କ୍ରନ୍ଦନ କରି କରିକି ଆସୁଛନ୍ତି। ରାମଜୀ ରାମଜୀ ଭଗବାନ ରାମ କ୍ରନ୍ଦନ କରୁଛନ୍ତି, ହା ସୀତେ କହି କ୍ରନ୍ଦନ କରୁଛନ୍ତି। ଏଭଳି ଭାବରେ କ୍ରନ୍ଦନ କରୁଛନ୍ତି, ଖାଲି କ୍ରନ୍ଦନ କରୁଛନ୍ତି ତା ନୁହଁ, ହଁ ପଶୁ ପକ୍ଷୀ କୀଟ ପତଙ୍ଗ ବୃକ୍ଷ ଲତା ଆଦି ସମସ୍ତେ ପଚାରୁଛନ୍ତି, ପାହାଡ଼ ପର୍ବତ ସମସ୍ତେ ପଚାରୁଛନ୍ତି ମୋର ସୀତାଙ୍କୁ ଦେଖିଛ, ଏଇଭଳି ଭାବରେ ପାଗଳ ଭାବରେ ରହିଛନ୍ତି। କିନ୍ତୁ ଭଗବାନ ଶିବଜୀ ଯେତେବେଳେ ଦେଖିଲେ ଭଗବାନ ରାମଚନ୍ଦ୍ରଙ୍କୁ, ସେତେବେଳେ ସେ ତାଙ୍କୁ ପ୍ରଣାମ କଲେ। ପ୍ରଣାମ କଲା ପରେ ସତୀଦେବୀ ପଚାରୁଛନ୍ତି, ପ୍ରଭୁ କାହାକୁ ପ୍ରଣାମ କରୁଛନ୍ତି? ନା ତୁମେ ଯେଉଁ ସବୁବେଳେ ପଚାରୁଥିଲ ମୋର ଆରାଧ୍ୟ ଦେବ କିଏ, ସିଏ ହେଉଛନ୍ତି ଏଇ ଭଗବାନ ରାମଚନ୍ଦ୍ର, ନା ଇଏ ଭଗବାନ, ଇଏ ଭଗବାନ। ଏଭଳି ଭାବରେ ନିଜ ପତ୍ନୀଙ୍କ ବିରହରେ କନ୍ଦନ କରୁଛନ୍ତି ଭଗବାନ, ସେ ସବୁକିଛି କରିପାରିବେ? ହଁ ସେ ବୁଝିପାରିଲେ ନାହିଁ, ସତୀଦେବୀ ବୁଝିପାରିଲେ ନାହିଁ, ଶିବଜୀ କହିଲେ ମଧ୍ୟ ସେଇଟା ଗ୍ରହଣ କଲେ ନାହିଁ, କହିଲେ ନା ମୁଁ ଏଇଟା ବୁଝିପାରୁନାହିଁ। ତେଣୁ ଶିବଜୀ କହିଲେ ଠିକ୍ ଅଛି, ତୁମେ ଯାଇ ପରୀକ୍ଷା କର, ନହେଲେ ବୁଝିବ। ନିଜେ ପରୀକ୍ଷା କରିବା ପାଇଁ ଗଲେ ସତୀଦେବୀ ଗଲେ, କ'ଣ କଲେ ନା ସତୀଦେବୀ ମଧ୍ୟ ସିଏ ଇଏ ସେଇ ଦୁର୍ଗାଦେବୀ ଭୂତ ପ୍ରକୃତିରେ ସେ ହେଉଛନ୍ତି ଅଧୀଶ୍ୱରୀ, ତେଣୁ ତାଙ୍କର ବହୁତ ଶକ୍ତି ରହିଛି। ସେ କ'ଣ କଲେ ନା ସୀତା ରୂପରେ ଯାଇ ପହଞ୍ଚିଗଲେ, ସେଠି ସୀତା ରୂପରେ ଯେତେବେଳେ ପହଞ୍ଚିଗଲେ ସେ ଭାବିଲେ ରାମ ଦେଖିକିରି ମୋତେ ଖୁସି ହେଇଯିବେ, ତାଙ୍କର କନ୍ଦନ ବନ୍ଦ ହେଇଯିବ। କିନ୍ତୁ ଭଗବାନ ରାମଚନ୍ଦ୍ର ଯେତେବେଳେ ଦେଖିଲେ, ସେ ପଚାରିଲେ ଦେବୀ ଆପଣ କ'ଣ ଏକୁଟିଆ ବୁଲୁଛନ୍ତି, ଶିବଜୀ କାହାନ୍ତି? ଯେତେବେଳେ ଏକୁଟି କହିଦେଲେ ସେତେବେଳେ ସତୀଦେବୀଙ୍କର ଝାଲିଗଲା, ଆଉ କ'ଣ ପରୀକ୍ଷା କରିବେ? ସେ ରାମଚନ୍ଦ୍ର ତାଙ୍କୁ ପ୍ରଣାମ କଲେ, ଏସବୁ କଥା ରହିଛି, ଆଉ କ'ଣ କରିବେ? ସେ ସାଙ୍ଗେ ସାଙ୍ଗେ ଛାଟପିଟି ହୋଇ ପଳାଇ ଆସିଲେ। ପଳାଇ ଆସିଲା ପରେ ଶିବଜୀ ପଚାରିଲେ କ'ଣ ହେଲା, କ'ଣ ପରୀକ୍ଷା କଲ? କ'ଣ ପରୀକ୍ଷା କରିବି, ଆପଣ ଯାହା କହୁଛନ୍ତି ସେଇଟା ଠିକ୍, ମୁଁ ଭାବୁଥିଲି ତା'ର ମୋର ମନ ପରିବର୍ତ୍ତନ ହୋଇଗଲା, ମୁଁ କହିଲି ମୋର ପ୍ରଭୁ ଯାହା କହୁଛନ୍ତି ତାହା ଠିକ୍ ବୋଲି କହିକି ମୁଁ ଆଉ କିଛି ପରୀକ୍ଷା କଲି ନାହିଁ। କିନ୍ତୁ ଶିବଜୀ ସବୁ ଦେଖିପାରିଲେ, ଶିବଜୀ ତାଙ୍କର ଧ୍ୟାନ ନେତ୍ରରେ ଦେଖିପାରିଲେ ଯେ କ'ଣ କରିଛନ୍ତି ସତୀ, ସୀତା ରୂପରେ ଯାଇକି ପହଞ୍ଚି ଯାଇଥିଲେ। ତେଣୁ ଯେହେତୁ ସେ ସୀତା ରୂପ ଧାରଣ କରିଥିଲେ ଭଗବାନ ଶିବଜୀଙ୍କର ଆରାଧ୍ୟ ଭଗବାନଙ୍କର ପତ୍ନୀ, ତେଣୁ ସିଏ ତାଙ୍କର ଆରାଧ୍ୟ ହୋଇଗଲେ, ମା ବିଷୟରେ ତାଙ୍କୁ ଗ୍ରହଣ କଲେ, ଆଉ ତାଙ୍କ ପତ୍ନୀ ରୂପରେ ଗ୍ରହଣ କଲେ ନାହିଁ। ତେଣୁ ଏଇଟା ଗୋଟିଏ କାରଣ ଯେଉଁଥିପାଇଁ କି ସତୀଦେବୀ ତାଙ୍କର ଶରୀରକୁ ତ୍ୟାଗ କରିଛନ୍ତି। ଚତୁର୍ଥ ସ୍କନ୍ଧରେ ଏ ଲୀଳାଟି ବର୍ଣ୍ଣନା କରାଯାଇଛି, ଯଦିଓ ଭାଗବତମରେ ଏ କଥାଟି ନାହିଁ, କିନ୍ତୁ ଅନ୍ୟ ପୁରାଣରେ ସେ ବର୍ଣ୍ଣନା କରାଯାଇଛି। ତେଣୁ ଶିବଜୀ ଆଉ ତାଙ୍କୁ ପତ୍ନୀ ରୂପରେ ଗ୍ରହଣ କଲେ ନାହିଁ। ତେଣୁ ଘଟଣାଚକ୍ରରେ ଏହିଭଳି ଭାବରେ ସତୀଙ୍କର ପିତା ଦକ୍ଷ କିଭଳି ଭାବରେ ଶିବଜୀଙ୍କୁ ଅପମାନ କରିଥିଲେ, ଶିବଜୀ ପ୍ରଣାମ କଲେ ନାହିଁ ବୋଲି ଏ କଥା ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ଯେତେବେଳେ ଦ୍ୱିତୀୟ ଚକ୍ଷ ଆଉ ଥରେ ଗୋଟିଏ ଯଜ୍ଞ କରିବା ପାଇଁ ଯାଉଥିଲେ, ସେହି ସମୟରେ ଅନ୍ୟ ଦେବତାମାନଙ୍କୁ ସବୁ ନିମନ୍ତ୍ରଣ କରିଥିଲେ, ଶିବଜୀଙ୍କୁ ନିମନ୍ତ୍ରଣ କରିନଥିଲେ। କିନ୍ତୁ ସେ ସତୀ ଯେତେବେଳେ ଦେଖିଲେ ଅନ୍ୟ ସବୁ ଯାଉଛନ୍ତି ଦେବତାମାନେ ତାଙ୍କର ପିତାଙ୍କ ଗୃହକୁ ଯାଉଛନ୍ତି, ଆଉ ସେ କହିଲେ ଯିବା ଆମେ ଯିବା, ଶିବଜୀଙ୍କୁ କହିଲେ। ଶିବଜୀ କହିଲେ ନା ଆମକୁ ନିମନ୍ତ୍ରଣ କରାଯାଇନି, ଆମେ ଯିବା ନାହିଁ। ତେଣୁ ସତୀଦେବୀ କହିଲେ ଗୁରୁଙ୍କର ଗୃହକୁ ଯିବା ପାଇଁ, ପିତାଙ୍କ ଗୃହକୁ ଯିବା ପାଇଁ ନିମନ୍ତ୍ରଣର ଆବଶ୍ୟକତା ନାହିଁ। ତେଣୁ ଶିବଜୀ କହିଲେ ତୁମେ ବୁଝିପାରିବ ନାହିଁ ତୁମ ପିତାଙ୍କର କିଭଳି ଭାବରେ କାରବାର ହୋଇଛି, ସବୁ କିଭଳି ଭାବରେ ମୋତେ ଅପମାନ କରିଛନ୍ତି, ଏଇଟା ତୁମେ ଶୁଣି ଜାଣିଲେ ଏଇଟା ତୁମେ ସହିପାରିବ ନାହିଁ। ତେଣୁ ଚତୁର୍ଥ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ପ୍ରସିଦ୍ଧ ଶ୍ଳୋକ, ସତ୍ୱଂ ବିଶୁଦ୍ଧଂ ବସୁଦେବ ସବ୍ଦିତଂ ଯଦି ଏତେ ତତ୍ର ପୁମାନ ପାବୃତା ସତ୍ୱେତ ତସ୍ମିନ୍ ଭଗବାନ ବାସୁଦେବେ ହି ଅଧକ୍ଷ ଯୋ ମେ ନମସା ବିଧିୟତେ। ଶିବଜୀ ସତ୍ୱଂ ବିଶୁଦ୍ଧଂ ବସୁଦେବ ସବ୍ଦିତମ୍, ବସୁଦେବ ଭଗବାନ ବସୁଦେବଙ୍କ ପୁତ୍ର ବାସୁଦେବ ରୂପରେ ଆସିଥିଲେ, କାହିଁକି ନା ବସୁଦେବ ହେଉଛନ୍ତି ବିଶୁଦ୍ଧ ସତ୍ୱସ୍ତରର, ବିଶୁଦ୍ଧ ସତ୍ୱସ୍ତରକୁ ଯିଏ ଯିବେ ସେ ଭଗବାନ ପ୍ରାପ୍ତ ହେବେ। ସତ୍ୟଂ ବିଶୁଦ୍ଧଂ ବସୁଦେବ ସତ୍ୱତମ୍ ଯଦି ଏତେ ତତ୍ର ପ୍ରମାଣ ପାବୃତା, ଏହି ସ୍ତରକୁ ଗଲେ ଜଣେ ଯେଉଁ ତିନି ଗୁଣ ଭିତରେ ଆବୃତ ହୋଇକି ରହିଛି ସେଥିରୁ ଅପାବୃତା ମୁକ୍ତ ହେବ। ତେଣୁ ସତ୍ୟେଚ ତସ୍ମିନ୍ ଭଗବାନ ବାସୁଦେବ ହି ଅଧକ୍ଷ ମନ ନମସ୍କାର ବିଧି, ସବୁବେଳେ ନମସ୍କାର କରୁଛନ୍ତି ଶିବଜୀ, ସବୁବେଳେ ଭଗବାନ ମନରେ ପ୍ରଣାମ କରୁଛନ୍ତି, ଏଇଟାକୁ ଦକ୍ଷ ଜାଣିପାରିଲେ ନାହିଁ। ଦକ୍ଷ ଯଜ୍ଞରେ ଏସବୁ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଯାହା ହେଉ, ସତୀ ଶିବଜୀଙ୍କର କଥାକୁ ମାରିଲେ ନାହିଁ, ସେ ପଳାଇ ଆସିଲେ। ପଳାଇ ଆସିଲେ ଯେତେବେଳେ ଦକ୍ଷ ଯଜ୍ଞକୁ ଆସି ଦେଖିଲେ, ତାଙ୍କ ପିତା ଯଜ୍ଞ କରୁଛନ୍ତି, ସବୁ ଦେବତାମାନେ ରହିଛନ୍ତି, ସବୁ ମୁନି ଋଷିମାନେ ସବୁ ରହିଛନ୍ତି, କିନ୍ତୁ ତାଙ୍କର ପତି ଶିବଜୀଙ୍କ ପାଇଁ କୌଣସି ଆସନ ନାହିଁ। ତେଣୁ ଏସବୁ ଦେଖିକରି ସେ କ୍ରୋଧ ପ୍ରକାଶ କରିକି ନିଜ ଶରୀରକୁ ତ୍ୟାଗ କରିଦେଲେ। ଏସବୁ କଥା ବହୁତ ଘଟଣା ହୋଇଛି, ଏସବୁ କଥା ଆମେ ଆଲୋଚନା କରିବାର ଦରକାର ପଡ଼ୁନି ଏଠି। କିନ୍ତୁ ଆମର ଖାଲି କହିବାର ଉଦ୍ଦେଶ୍ୟ, ସତୀ ଯେଉଁ ପରୀକ୍ଷା କଲେ ସୀତା ରୂପରେ, ତେଣୁ ଶିବଜୀ ତାଙ୍କୁ ତ୍ୟାଗ କରିଦେଲେ। ପ୍ରକାଶ୍ୟ ଭାବରେ କରିନାହାନ୍ତି, ପରୋକ୍ଷ ଭାବରେ କରିଥିଲେ, କିନ୍ତୁ ଯାହା ହେଉ ସତୀଦେବୀ ବର୍ତ୍ତମାନ ଶରୀର ତ୍ୟାଗ କଲେ, ଆତ୍ମାହୁତି ଦେଲେ। ତାପରେ ସେ ପାର୍ବତୀ ରୂପରେ ଆସିଲେ, ସେଥିମଧ୍ୟ ବହୁତ ବଡ଼ ଘଟଣା ରହିଛି, କିଭଳି ଶିବଜୀଙ୍କୁ ସେ ବିବାହ କରିଥିଲେ, ଏସବୁ କଥା ରହିଛି। କିନ୍ତୁ ଏହିଭଳି ଭାବେ ପ୍ରଣାମ, ଶିବଜୀ ମଧ୍ୟ ସମସ୍ତଙ୍କୁ ପ୍ରଣାମ କରୁଛନ୍ତି, ନମସ୍କାର ବି ଦିଅନ୍ତେ, ସେହି ଶିବଜୀଙ୍କୁ ବାଣ ପ୍ରଣାମ କରୁଛନ୍ତି। ଆମେ ଗତକାଲି ଏଇଟା କହିଥିଲେ, ସଂସ୍ପୃଶ୍ୟ ପଦାଭୁଜ ଅଷ୍ଟାଙ୍ଗ ପ୍ରଣାମ ରହିଛି, ଅଷ୍ଟାଙ୍ଗ ପ୍ରଣାମ ଆଠଟା ଅଙ୍ଗ ରହିଛି, ସବୁ ପ୍ରଣାମ କରୁଥିଲେ। ଏଇଭଳି ଭାବରେ ଶିବଜୀଙ୍କୁ ପ୍ରଣାମ କରିଛନ୍ତି। ତେଣୁ ଆମେ ଖାଲି କହିଦେବା ଯେ ବିଷ୍ଣୁଙ୍କୁ ଯଦି ପ୍ରଣାମ କରାଯିବ, ବିଷ୍ଣୁଙ୍କୁ ବାମପଟେ ରଖି ପ୍ରଣାମ କରାଯିବ। ଭଗବାନ କୃଷ୍ଣ, ରାମ, ବିଷ୍ଣୁ ଯାହା ରହିଛି, ରାମ, ନୃସିଂହ, ବାମନ ଇତ୍ୟାଦି ଯେଉଁ ବିଷ୍ଣୁ ତତ୍ତ୍ୱ ରହିଛନ୍ତି, ତାଙ୍କୁ ଯେତେବେଳେ ପ୍ରଣାମ କରାଯିବ, ତାଙ୍କୁ ବାମପଟେ ରଖି ପ୍ରଣାମ କରାଯିବ। ଏବଂ ଅନ୍ୟ ଦେବତାମାନଙ୍କୁ ଯଦି ପ୍ରଣାମ କରାଯିବ, ସେତେବେଳେ ତାଙ୍କୁ ଡାହାଣ ପଟେ ରଖି ପୂଜା ପ୍ରଣାମ କରାଯିବ। ଏବଂ ଯେଉଁମାନେ ବୈଷ୍ଣବମାନଙ୍କୁ ଯେତେବେଳେ ପ୍ରଣାମ କରାଯିବ, ତାଙ୍କୁ ସାମ୍ନାରେ ପ୍ରଣାମ କରିବାକୁ ପଡ଼ିବ, ତାଙ୍କୁ ସାମ୍ନାରେ ପ୍ରଣାମ କରିବାକୁ ପଡ଼ିବ। ଏ ହେଉଛି ବିଧି ରହିଛି, ପ୍ରଣାମର ବିଧି ରହିଛି। ତେଣୁ ଇଏ ତାଙ୍କୁ ଯାଇକି ପ୍ରଣାମ କରୁଛନ୍ତି, ପ୍ରଣାମ କରିକି କ'ଣ କହିଲେ ନା, ଏଇ ଶ୍ଳୋକ 5-7 ଏଇ 3 ଶ୍ଳୋକରେ କୁହାଯିବ, ନମସ୍ତେ ତ୍ୱଂ ମହାଦେବ, ଦେବତାମାନଙ୍କର ମଧ୍ୟ ଦେବ, ମହାଦେବ ଶିବଜୀ। ଆମେ କହିଥିଲେ ଅଷ୍ଟମ ସ୍କନ୍ଦ ସପ୍ତମ ଅଧ୍ୟାୟରେ ଦେବତାମାନେ ଯାଇକିରି ଯେଉଁ ଭଗବାନ ଶିବଜୀଙ୍କର ପୂଜା କରୁଛନ୍ତି। ତେଣୁ ଏଇ ଯେଉଁ ରାମେଶ୍ୱର କଥା ଆମେ କହୁଥିଲୁ, ରାମେଶ୍ୱରରେ ଯେଉଁମାନେ ଯିବେ ସେମାନେ ଜାଣିପାରିବେନି ଶିବଜୀ ବଡ଼ ନା ରାମ ବଡ଼, କାରଣ ରାମଙ୍କର ଛୋଟିଆ ବିଗ୍ରହ ରହିଛି, ତାଙ୍କୁ କେହି ପଚାରୁନାହାନ୍ତି। ବା ଯିଏ ଭଗବାନ ରାମଚନ୍ଦ୍ର ଭକ୍ତ ତାଙ୍କୁ ପୂଜା କରୁଥିବେ, କିନ୍ତୁ ଶିବଜୀଙ୍କର ମୁଖ୍ୟ ପୂଜା ହେଉଛି ସେଠି। ତେଣୁ ଏଇଟାକୁ ବୁଝିବାଟା, ଏ ତତ୍ତ୍ୱଟାକୁ ବୁଝିବା ଏତେ ସହଜ ନୁହଁ। ଭଗବତ ତତ୍ତ୍ୱ ଆମେ କହୁଥିଲେ, ମହାଜନ ଜନଗତ ସେ ପନ୍ଥା, ମହାଜନମାନେ ଏଇ ଧର୍ମକୁ ଜାଣନ୍ତି, ଅନ୍ୟମାନେ ଜାଣିପାରନ୍ତି ନାହିଁ। ଭଗବାନ ଯେତେବେଳେ ଭକ୍ତମାନଙ୍କୁ ପୂଜା କରୁଛନ୍ତି, ସେତେବେଳେ ଜଣେ ଆଶ୍ଚର୍ଯ୍ୟ ହୋଇଯିବ ଯେ ଭଗବାନ ସେ ଭକ୍ତଙ୍କୁ ପୂଜା କରୁଛନ୍ତି, ଶିବଜୀଙ୍କର ମଧ୍ୟ ସେ ପୂଜା କରୁଛନ୍ତି, ଶିବ ପାର୍ବତୀଙ୍କୁ ବା ଯାହା ହେଉ ଶିବ ଶିବାନୀଙ୍କର ଯେଉଁ ପ୍ରଣାମ କରିଛନ୍ତି, ରାମେଶ୍ୱରରେ ରହିଛି ସେଠି ଯାଇକରି, ସେଠି ତାପରେ ସେ ଗଲେ, ସେତୁ ବନ୍ଧ ବନ୍ଧା ହେଲା, ତାପରେ ଗଲେ ରାବଣଙ୍କୁ ଯେଉଁ ଯୁଦ୍ଧ କଲେ, ରାବଣଙ୍କୁ ହତ୍ୟା କଲେ, ଏସବୁ ଘଟଣା ସବୁ ରହିଛି, ଏ ରାମାୟଣରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ଲୋକମାନେ କହନ୍ତି, ନା ଇଏ ଆଦ୍ୟ ଶକ୍ତି, ଶକ୍ତି ବା ପାର୍ବତୀ ବା ଦୁର୍ଗା ଯିଏ ବି ହେଉ, ସିଏ ହେଉଛନ୍ତି ଆଦ୍ୟ ଶକ୍ତି, ଭଗବାନ ରାମଚନ୍ଦ୍ର ତାଙ୍କୁ ପୂଜା କରିଥିଲେ, ସେ ଶକ୍ତିପ୍ରାପ୍ତ ହେବା ପାଇଁ ପୂଜା କରିଥିଲେ। ଏଇଟାକୁ ଲୋକମାନେ ବୁଝିପାରନ୍ତି ନାହିଁ, ଭଗବାନ ଲୀଳା ଏଭଳି ଆମେ ଜାଣିପାରିବା ନାହିଁ। ତେଣୁ ଲୀଳା ଏସବୁ ଭଗବାନଙ୍କୁ ସେ ଜାଣିବା ପାଇଁ ଜଣେ ସଦ୍ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ, ସିଏ ହିଁ ବୁଝେଇବେ, ତତ୍ତ୍ୱକୁ ଜାଣିବେ, ନହେଲେ ତତ୍ତ୍ୱଟା ବହୁତ ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟା, ଧର୍ମର ତତ୍ତ୍ୱ ବହୁତ ଗଭୀର, ସମସ୍ତେ ବୁଝିପାରିବେ ନାହିଁ। ଆପାତ ଦୃଷ୍ଟି ଏବଂ ତତ୍ତ୍ୱ ବିଚାର, ଦୁଇଟି ବିଚାର ରହିଛି। ଆମର ଶ୍ରୀ ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି, ଦୁଇଟି ବିଚାର ରହିଛି, ଗୋଟେ ହେଉଛି ଆପାତ ବିଚାର, ଗୋଟେ ହେଉଛି ତତ୍ତ୍ୱ ବିଚାର। ଆପାତ ବିଚାରରେ ଯେଉଁ ହେଉଛି ଆଜିକାଲି ଆମେ ଯେଉଁ ଯାହା ସବୁ ନ୍ୟୁଜ୍ ଫ୍ୟୁଜ୍ ସବୁ ଯାହା ଶୁଣୁଛେ ବା ଦେଖୁଛେ ବା ଯାହା କରୁଛେ, ପ୍ରାୟ ଅଧିକାଂଶ ଆପାତ ବିଚାରରେ ସବୁ ଆପାତ ବିଚାର କରୁଛନ୍ତି, କିନ୍ତୁ ତତ୍ତ୍ୱ ବିଚାର ଖୁବ୍ କ୍ୱଚିତ ଲୋକ କରନ୍ତି। ଯେମିତି ଆମେ ଭଗବାନ ଭଗବତ ଗୀତାରେ କହିଲେ କ'ଣ, ହଜାର ହଜାର ସିଦ୍ଧମାନଙ୍କ ଭିତରେ, ହଜାର ହଜାର ମନୁଷ୍ୟମାନଙ୍କ ଭିତରେ କ୍ୱଚିତ ଲୋକ ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରନ୍ତି, ଏବଂ ସେହିଭଳି ଭାବରେ ହଜାର ହଜାର ଶୁଦ୍ଧ ବ୍ୟକ୍ତିମାନଙ୍କ ଭିତରେ କ୍ୱଚିତ ଲୋକ ଭଗବାନଙ୍କ ତତ୍ତ୍ୱରେ ଜାଣନ୍ତି। ତତ୍ତ୍ୱ ବିଚାରଟା ହେଉଛି ବହୁତ ରେୟାର, ବହୁତ ସହଜ, ସମସ୍ତେ ବୁଝିପାରିବେ ନାହିଁ, ତତ୍ତ୍ୱ ବିଚାର ଜାଣିପାରିବେ ନାହିଁ, ଆପାତ ବିଚାରରେ ସବୁ ରହିଛି। ତେଣୁ ଏଠି ଯେଉଁମାନେ ଆପାତ ବିଚାର କରିବେ ସେମାନେ କହିବେ ନା ଶିବଜୀ ବଡ଼ ନା ଆଉ ରାମଚନ୍ଦ୍ର ଯାଇକି ତାଙ୍କୁ ପ୍ରଣାମ କରିଥିଲେ ତାଙ୍କ ପତ୍ନୀଙ୍କ ସହିତ ପ୍ରଣାମ କରିଥିଲେ ତାଙ୍କର ଆଦି ଶକ୍ତି ସେ ଶକ୍ତି ଦେଲେ ସେ ଶକ୍ତିରେ ଯାଇକି ସେ ରାବଣକୁ ବଧ କଲେ ସେମାନେ କରିପାରିନଥାନ୍ତେ ଏଇଭଳି ଭାବରେ ସେମାନେ ବୁଝିପାରନ୍ତି ନାହିଁ କାହାର ସେ ଶକ୍ତି ବ୍ରହ୍ମା ବ୍ରହ୍ମ ସଂହିତାରେ କହିଛନ୍ତି ସେଇଟା ସୃଷ୍ଟି ସ୍ଥିତି ପ୍ରଳୟ ସାଧନ ଶକ୍ତିରେ କା ଛାଇ ବଜସ୍ ଭୁବନାନି ବିଭର୍ତ୍ତି ଦୁର୍ଗା ଇଚ୍ଛାନୁରୂପମପି ଚେଷ୍ଟତି ସା ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି ଦୁର୍ଗାଦେବୀ ଦଶହରା ଆସିଗଲେ ବହୁତ ସାରା ଭାରତବର୍ଷରେ ଦୁର୍ଗାଦେବୀଙ୍କର ପୂଜା ହେଉଛି ଦୁର୍ଗାଦେବୀଙ୍କୁ ସମସ୍ତେ ଜାଣନ୍ତି ଦିଅ ହେଉଛନ୍ତି ମୂଳ ଶକ୍ତି ବୋଲି କହିକିରି ମୋତେ ଦିଅ ଏଇଟା ଦିଅ ସେଇଟା ଦିଅ ସେଇଟା ଦିଅ କହିକିରି ପୂଜା କରୁଛନ୍ତି କିନ୍ତୁ ସେ ପୂଜାଟା ମଧ୍ୟ ଅବିଧିପୂର୍ବକ ପୂଜା ବିଧିପୂର୍ବକ ପୂଜା କରୁନାହାନ୍ତି ସେମାନେ ତେଣୁ ବିଧିପୂର୍ବକ ପୂଜା କିଭଳି ହେବ ବ୍ରହ୍ମା ତାଙ୍କ ବ୍ରହ୍ମ ସଂହିତାରେ କହିଛନ୍ତି ଦୁର୍ଗାଦେବୀ ଯଦିଓ ସୃଷ୍ଟି ସ୍ଥିତି ପ୍ରଳୟର ସେ ହେଉଛନ୍ତି ଅଧିକାର ତାର ଦାୟିତ୍ୱରେ ରହିଛନ୍ତି ସୃଷ୍ଟି ସ୍ଥିତି ପ୍ରଳୟ ସାଧନ ଶକ୍ତିରେ ଏକା ଏଇ ସାଧନ ଶକ୍ତି ସେ ପ୍ରଦାନ କରନ୍ତି କିନ୍ତୁ ସିଏ ଇଣ୍ଡିପେଣ୍ଡେଣ୍ଟ ନୁହନ୍ତି ଛାଇ ବଜସ୍ ଭୁବନାନ ବିଭର୍ତ୍ତି ଦୁର୍ଗା ଯେମିତି ଛାଇର ବା ଯେଉଁ ଛାୟା ରହୁଛି ଛାୟାର ସ୍ୱତନ୍ତ୍ର ସ୍ଥିତି ନଥାଏ ଆଲୋକର ସ୍ଥିତି ଅନୁସାରେ ଛାୟାର ସ୍ଥିତି ପରିବର୍ତ୍ତିତ ହୁଏ ତେଣୁ ସେହିଭଳି ଭାବରେ ଦୁର୍ଗାଦେବୀ ଯେଉଁ କାର୍ଯ୍ୟ ସବୁ କରୁଛନ୍ତି ଇଏ ଭଗବାନଙ୍କ ନିର୍ଦ୍ଦେଶରେ ଛାଇବ ଯଶ ବିଭିନ୍ନ ବିଭର୍ତ୍ତି ଦୁର୍ଗା ଇଚ୍ଛାନୁରୂପ ଭଗବାନ ଇଚ୍ଛା ଅନୁସାରେ ସେ କାର୍ଯ୍ୟ କରୁଛନ୍ତି ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ନବମ ଅଧ୍ୟାୟରେ ମୟାଧ୍ୟକ୍ଷଣ ପ୍ରକୃତି ଶ୍ରୀତି ସଚରାଚରମ୍ ଭଗବାନଙ୍କ ଅଧ୍ୟକ୍ଷତାରେ ଏଇ ଭୂତ ପ୍ରକୃତି ବା ଦେବୀ ଦୁର୍ଗାଦେବୀ ଏସବୁ କାର୍ଯ୍ୟ କରୁଛନ୍ତି ଭଗବାନ ଇଚ୍ଛାରେ ଦୁର୍ଗାଦେବୀ ସମସ୍ତଙ୍କୁ ବନ୍ଧନ କରି ରଖିଛନ୍ତି ତାଙ୍କ ତିନୋଟି ଗୁଣ ରହିଛି ସତ୍ୱରଜତମ ଦୁର୍ଗାଦେବୀଙ୍କର ବାହନ ହେଉଛନ୍ତି ସିଂହ ସିଂହ ହେଉଛି ରଜଗୁଣର ପ୍ରତୀକ ତେଣୁ ବିଶେଷ ଭାବରେ ରଜ ଏବଂ ତମ ଗୁଣରେ ତାଙ୍କୁ ବାନ୍ଧିକି ରଖିଛନ୍ତି ସତ୍ୱଗୁଣ ମଧ୍ୟ ରହିଛି ତିନୋଟି ଗୁଣରେ ବାନ୍ଧିକି ରଖିଛନ୍ତି ସେ ଦୁର୍ଗାଦେବୀ ବାନ୍ଧିକି ରଖିଛନ୍ତି ତେଣୁ ଭଗବାନ ଯେତେବେଳେ ଦୁର୍ଗାଦେବୀଙ୍କୁ ନିର୍ଦ୍ଦେଶ ଦେବେ ତାଙ୍କୁ ଛାଡ଼ିଦିଅ ତେଣୁ ସେତେବେଳେ ସେ ଛାଡ଼ିଦେବେ ସେ ଉଦ୍ଧାର ପାଇବେ ଭୌତିକ ଜଗତରୁ ଉଦ୍ଧାର ପାଇ ଭଗବତ ଧାମକୁ ଯିବେ ତେଣୁ ସେ ଆମର ପ୍ରଭୁପାଦ ମହାରାଜ କହନ୍ତି ଦୁର୍ଗାଦେବୀ ଇଜ୍ ଡୁଇଙ୍ଗ୍ ଏ ଥ୍ୟାଙ୍କଲେସ୍ ଜବ୍ ଦୁର୍ଗାଦେବୀ ଯେଉଁ ଜୀବମାନଙ୍କୁ ସବୁ ତିନି ଗୁଣରେ ବନ୍ଦୀ କରି ରଖିଛନ୍ତି ତାଙ୍କୁ ବିଭିନ୍ନ ପ୍ରକାର ତୀର୍ଥ ପ୍ରଦାନ କରୁଛନ୍ତି ଇଏ ଗୋଟେ ଥ୍ୟାଙ୍କଲେସ୍ ଜବ୍ ତାଙ୍କୁ କେହି ଧନ୍ୟବାଦ ଦେବେ ନାହିଁ କିନ୍ତୁ ସେ ଭଗବାନ ନିର୍ଦ୍ଦେଶରେ କାର୍ଯ୍ୟ କରୁଛନ୍ତି ଜୀବକୁ ଏଇଭଳି ଭାବରେ ତ୍ରିଗୁଣରେ ଯେଉଁ କଷ୍ଟ ଦେଉଛନ୍ତି ତାହାଫଳରେ ଜୀବ ଚିନ୍ତା କରିବ ଯେମିତି ସନାତନ ଗୋସ୍ୱାମୀ ମହାପ୍ରଭୁଙ୍କୁ ପ୍ରଶ୍ନ ପଚାରିଲେ ବୋଲେ କିଏ ଆମେ କେନେ ଆମାଏ ଯାରେ ତାପତ୍ରୟ ଏହା ନାହିଁ ଜାଣି କେମାନେ ହିତ ସନାତନ ଗୋସ୍ୱାମୀ ଜଣେ ବିଦ୍ୱାନ ପଣ୍ଡିତ କିନ୍ତୁ ସେ ମହାପ୍ରଭୁଙ୍କୁ ପଚାରୁଛନ୍ତି ମୁଁ ଆମେ କିଏ ଏହି ପ୍ରଶ୍ନଟି ସେ ପଚାରୁଛନ୍ତି ମୁଁ କିଏ ଇଏ ହେଉଛି ତତ୍ତ୍ୱ ଜିଜ୍ଞାସା ଜୀବସ୍ୟ ତତ୍ତ୍ୱ ଜିଜ୍ଞାସା ତେଣୁ ମୁଁ କାହିଁକି ମୁଁ ନ ଚାହିଁଲେ ମଧ୍ୟ ତୀର୍ଥ ଭାବରେ କାହିଁକି ଦଗ୍ଧୀଭୂତ ହେଉଛି ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଏହି ପ୍ରଶ୍ନ ପଚାରିବେ ତେଣୁ ମହାପ୍ରଭୁ ତାର ସବୁ ଉତ୍ତର ଦେଇଛନ୍ତି ଭାଗବତ ଚୈତନ୍ୟ ଚରିତାମୃତ ମଧ୍ୟଲୀଳା 20 ଅଧ୍ୟାୟରୁ ଆରମ୍ଭ ହେଇଛି ସେସବୁ ଶିକ୍ଷା ପ୍ରଦାନ କରିଛନ୍ତି ମହାପ୍ରଭୁ ଶିକ୍ଷା ଦେଇଛନ୍ତି ସନାତନ ଗୋସ୍ୱାମୀଙ୍କୁ ତେଣୁ ଲୋକମାନେ ବୁଝିପାରିବେ ନାହିଁ ପ୍ରକୃତ ତତ୍ତ୍ୱଟା କ'ଣ ଦୁର୍ଗାଦେବୀ ଯେଉଁ ବନ୍ଦୀ କରି ରଖିଛନ୍ତି କାରଣ ହେଉଛି କ'ଣ ନା ସେମାନେ ଭଗବାନ ଭୁଲି ଯାଇଛନ୍ତି ତେଣୁ ସେ ଚାହୁଁଛନ୍ତି ଭୋଗ କରିବା ପାଇଁ ତେଣୁ ଦୁର୍ଗାଦେବୀ ତାଙ୍କୁ ସବୁ ବିଭିନ୍ନ ପ୍ରକାର ଭୋଗର ବ୍ୟବସ୍ଥା କରୁଛନ୍ତି ଆପାତ ଦୃଷ୍ଟିରେ ଆମେ ଭୋଗ କରୁଛୁ ବୋଲି କହିବେ କିନ୍ତୁ ପ୍ରକୃତ ସେମାନେ ଭୋଗ କରୁନାହାନ୍ତି ସେମାନେ କଷ୍ଟ ହିଁ ଭୋଗ କରୁଛନ୍ତି ମାୟାର କାର୍ଯ୍ୟ ଏହିସବୁ ରହିଛି ମାୟା ଏଭଳି ଭାବେ ଭଗବାନଙ୍କର ସେ ଶକ୍ତି ଦୈବୀ ଏସା ଗୁଣମୟୀ ମମ ମାୟା ଦୂରତୟା କେବଳ ଯେଉଁମାନେ ମାମେବ ଯେ ପ୍ରପଦ୍ୟନ୍ତି ମାୟା ମେ ତାଙ୍କୁ ତରନ୍ତି ତେ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ସେମାନେ ହିଁ ମାୟାରୁ ପାର ହୋଇପାରିବେ ନହେଲେ ଅନ୍ୟ କେହି ପାର ହୋଇପାରିବେ ନାହିଁ ତେଣୁ ଭଗବତ ଗୀତା ସପ୍ତ ମଧ୍ୟରେ ଭଗବାନ କଥାରେ କହିଛନ୍ତି ଇଏ ଭଗବାନ କିଏ ଜାଣିବା ମୁସ୍କିଲ ଭଗବାନ ସବୁ ଲୀଳାକୁ ବୁଝିକରି ମଧ୍ୟ ଏଇଭଳି ଭାବରେ ଜଣେ ବୁଝିପାରିବ ନାହିଁ ତେଣୁ ମୁନି ଋଷିମାନେ ଏ ମିଟିଂ କରିଥିଲେ ମିଟିଂ କରି ସେଇଟା ବୁଝିବା ପାଇଁ ଚାହିଁଲେ ତାଙ୍କ ଭିତରେ ଶ୍ରେଷ୍ଠ କିଏ ଏ ପ୍ରମାଣ କରାଯାଇଛି ବିଷ୍ଣୁ ହେଉଛନ୍ତି ଶ୍ରେଷ୍ଠ ତାଙ୍କ ଭିତରେ ବିଷ୍ଣୁ ହେଉଛନ୍ତି ଶ୍ରେଷ୍ଠ କିନ୍ତୁ ତଥାପି ବର୍ତ୍ତମାନ ମଧ୍ୟ ଆମେ ଦେଖିବା ବିଭିନ୍ନ ସମ୍ପ୍ରଦାୟ ରହିଛି ଯିଏ କହୁଛନ୍ତି ଶିବଜୀ ହେଉଛନ୍ତି ଭଗବାନ ମୂଳ ଭଗବାନ ଆଉ କୃଷ୍ଣ ହେଉଛନ୍ତି ଦେବତା ହଁ ବିଷ୍ଣୁ କୃଷ୍ଣ ଏମାନେ ସବୁ ଦେବତା ଏଇଭଳି ଭାବରେ ତାଙ୍କର ଜ୍ଞାନ ଏବେ ତାଙ୍କୁ ମଧ୍ୟ ଫଲୋଅର୍ କରୁଛନ୍ତି, ହଜାର ହଜାର ଲୋକ ଫଲୋଅର୍ କରୁଛନ୍ତି। ଅନ୍ଧା ଯଥା ଅନ୍ଧେରି ଉପନୀୟମାନ ପ୍ରହ୍ଲାଦ ମହାରାଜ ସପ୍ତମ ସ୍କନ୍ଧରେ ଏ କଥାଟି କହିଛନ୍ତି, ପଞ୍ଚମ ଅଧ୍ୟାୟରେ ତାଙ୍କ ପିତାଙ୍କୁ କହିଛନ୍ତି, ଗୋଟେ ଅନ୍ଧ ଅନ୍ୟ ଜଣେ ଅନ୍ଧକର ଯଦି ଅନୁସରଣ କରିବ କ'ଣ ହେବ, ଫଳ କ'ଣ ହେବ, ଖାଲିରେ ପଡ଼ିବା ହିଁ ସାର ହେବ। ତେଣୁ ଭଗବାନ ଲୀଳାକୁ ବୁଝିପାରିବା ନାହିଁ, ଅନ୍ୟମାନଙ୍କ କଥା କ'ଣ କହିବା ସତୀଦେବୀ ମଧ୍ୟ ବୁଝିପାରିଲେ ନାହିଁ, ତେଣୁ ସେ ଯାଇ ପରୀକ୍ଷା କଲେ, ପରୀକ୍ଷା କ'ଣ କରିବେ ସିଏ, ଯାହା ବି ହେଉ। ତେଣୁ ଏଠି ସିଏ କହୁଛନ୍ତି, ବାଣ କହୁଛନ୍ତି ମହାଦେବ, ସବୁ ଦେବତାମାନେ ମଧ୍ୟ ଯାଇକି ତାଙ୍କର ଯେତେବେଳେ ବିଷ ବାହାରିଥିଲା ସମୁଦ୍ର ମନ୍ଥନରୁ ସେତେବେଳେ ଯାଇ ଦେବତାମାନେ ତାଙ୍କୁ ପ୍ରାର୍ଥନା କରିଥିଲେ, ଏବଂ ମହାଦେବ ମଧ୍ୟ ଶିବଜୀ ମଧ୍ୟ ସେ ବିଷକୁ ପାନ କରିଥିଲେ। ଏ କଥା ଅଷ୍ଟମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଇଏ ହେଉଛି ଶ୍ରେଷ୍ଠ ଆରାଧନା, ଭଗବାନ ଶ୍ରେଷ୍ଠ ଆରାଧନା ହେଉଛି ଏଇଟା। ସେ କହୁଛନ୍ତି, ତପ୍ୟନ୍ତି ଲୋକ ତାପେନ ସାଧବ ପ୍ରାୟଶ ଜନା ପରମାରାଧନ ତଦ୍ଧି ପୁରୁଷାଖିଳାତ୍ମନି। ଲୋକମାନେ ଭୌତିକ ଜଗତରେ ଯେଉଁମାନେ ଅଛନ୍ତି ସମସ୍ତେ ତୀର୍ଥାବରେ ଦଗ୍ଧୀଭୂତ ହେଉଛନ୍ତି। ତପ୍ୟନ୍ତି ଲୋକ ତାପେନ ସାଧବ ପ୍ରାୟଶ ଜନା, ଯେଉଁମାନେ ସାଧୁ ବ୍ୟକ୍ତି ସେମାନେ କେମିତି ଏମାନେ ଏ ତୀର୍ଥାବରୁ ଉଦ୍ଧାର ପାଇବେ, ସେମାନେ ସେଥିପାଇଁ ଚେଷ୍ଟା କରନ୍ତି। ଇଏ ହେଉଛି ପରମାରାଧନ ତଦ୍ଧି, ଭଗବାନଙ୍କ ହେଉଛି ଶ୍ରେଷ୍ଠ ଆରାଧନା। ପରମାରାଧନ ତଦି ପୁରୁଷସ୍ୟ ଅଖିଳାତ୍ମିନୀ, ଅଖିଳାତ୍ମିନୀ ଯିଏ ସମସ୍ତଙ୍କର ଆତ୍ମା ରୂପେ ପରମାତ୍ମା ରୂପେ ରହିଛନ୍ତି ଅଖିଳାତ୍ମା, ସେ ଭଗବାନଙ୍କୁ ଶ୍ରେଷ୍ଠ ଆରାଧନା ହେଉଛି ଏଇଟା। ସେଇ ଭଗବାନଙ୍କର ଶ୍ରେଷ୍ଠ ଆରାଧନା ହେଉଛି ଲୋକମାନଙ୍କୁ କେମିତି ଏଇ ତ୍ରିଜାବରୁ ଉଦ୍ଧାର କରିବା। କୁହାଯାଇଛି, ନାମେ ଯିବେ ଦୟା, ନାମେ ହେଉଛି ସର୍ବଧର୍ମ ସାର, ଇଏ ହେଉଛି ଧର୍ମର ସାର ହେଉଛି ଏଇଟା। ନଦିଆ ଗୋଦ୍ରୁମେ ନିତ୍ୟାନନ୍ଦ ମହାଜ ପାତି ଅଛେ ନାମର ହଟ ଯିବେ ରକାର, ନଦିଆ ଦ୍ରୁମେ ନିତ୍ୟାନନ୍ଦ ପାତି ଅଛେ ନାମର ହଟ ଯିବେ ରକାର, ନଦିଆ ଗୋଦ୍ରୁମେ ନିତ୍ୟାନନ୍ଦ ମହାଜ ପାତି ଅଛେ ନାମର ହଟ ଯିବେ ରକାର, ନଦିଆ ଗୋଦ୍ରୁମେ ନିତ୍ୟାନନ୍ଦ ମହାଜ ପାତି ଅଛେ ନାମର ହଟ ଯିବେ ରକାର। ଶ୍ରଦ୍ଧାବାନ ଜନ ହେ ଶ୍ରଦ୍ଧାବାନ ଜନ, ଶ୍ରଦ୍ଧାବାନ ଜନ ହେ ନା ପ୍ରଭୁର କୃପାଏ ଭାଇ ମାଗି ଏହି ଭିକ୍ଷା, ପ୍ରଭୁର କୃପାଏ ଭାଇ ମାଗି ଏହି ଭିକ୍ଷା, ବୋଲ କୃଷ୍ଣ ଭଜ କୃଷ୍ଣ କର କୃଷ୍ଣ ଶିକ୍ଷା, ବୋଲ କୃଷ୍ଣ ଭଜ କୃଷ୍ଣ ଶିକ୍ଷା, ନଦିଆ ଗୋଦ୍ରୁମେ ନିତ୍ୟାନନ୍ଦ ମହାଜ ପାତି ଅଛେ ନାମର ହଟ ଯିବେ ରକାର, ନଦିଆ ପାତି ଅଛେ ନାମର ହଟ ଯିବେ ରକାର। ଅପରାଧ ଶୂନ୍ୟ ହଏ ଲହ କୃଷ୍ଣ ନା, ଅପରାଧ ଶୂନ୍ୟ ହଏ ଲହ କୃଷ୍ଣ ମାତା କୃଷ୍ଣ ପିତା କୃଷ୍ଣ ଧନ ପ୍ରାଣ, କୃଷ୍ଣ ମାତା କୃଷ୍ଣ ପିତା ନଦିଆ ଗୋଦ୍ରୁମେ ନିତ୍ୟାନନ୍ଦ ମହାଜ ପାତି ଅଛେ ନାମର ହଟ ଯିବେ ରକାର, ନଦିଆ ପାତି ଅଛେ ନାମର ହଟ ଯିବେ ରକାର। କୃଷ୍ଣର ସଂସାର କର ଛାଡ଼ିଓ ନା, କୃଷ୍ଣର ସଂସାର କର ଛାଡ଼ିଓ ନା, ଯିବେ ଦୟା ନାମେ ରୁଚି ସର୍ବଧର୍ମ ସାର, ଯିବେ ଦୟା ନାମେ ରୁଚି ନଦିଆ ଗୋଦ୍ରୁମେ ନିତ୍ୟାନନ୍ଦ ମହାଜ ପାତି ଅଛେ ନାମର ହଟ ଯିବେ ରକାର, ନଦିଆ ନିତ୍ୟାନନ୍ଦ ମହାଜ ପାତି ଅଛେ ନାମର ହଟ ଯିବେ ସାର, ଯିବେ ଦୟା ନାମେ ରୁଚି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ। ଜୀବ ପ୍ରତି ଦୟା ନାହିଁ, ନାମର ରୁଚି ନାହିଁ, କ'ଣ ତୁମେ ଧର୍ମ କରିବ? କଳିଯୁଗରେ ତ ଅନ୍ୟ କିଛି ନାହିଁ, ଉପାୟ କିଛି ନାହିଁ, ନାସ୍ତେଇବ 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 ଗତିରଣ୍ୟତା, କଳିଯୁଗରେ ଅନ୍ୟ କୌଣସି ଉପାୟ ନାହିଁ। ହରେ ନାମ ହରେ ନାମ ହରେ ନାମ ଏବେ କେବଳ କେବଳ ଭଗବାନଙ୍କ ନାମ, ଆଉ କିଛି ନାହିଁ। ତେଣୁ ଇଏ ଧର୍ମକୁ ସମସ୍ତେ ବୁଝିପାରିବେ ନାହିଁ। କଳିଯୁଗରେ ସେଇଭଳି ଅବସ୍ଥା ଅଛି। ସୁଖଦେବ ଗୋସ୍ୱାମୀ ଏଟାକୁ ଭବିଷ୍ୟତବାଣୀ ଦେଇଥିଲେ, ଲୋକମାନେ ବୁଝିପାରିବେ ନାହିଁ। ତେଣୁ ଶିବଜୀକୁ ସେ ଯେଉଁ ପ୍ରାର୍ଥନା କରୁଛନ୍ତି, ମହାଦେବ ଦେବତାମାନେ ଯାଇ ପ୍ରାର୍ଥନା କରିଥିଲେ ଯେ ସେ ଶିବଜୀ ସେ ଇଏ ବିଷୟକୁ ପାଳନ କରିଥିଲେ। ଆମେ ଗତକାଲି ଏ ଶ୍ଳୋକଟି କହିଥିଲେ, ଏ କଥାଟି କହିଥିଲେ। ତେଣୁ ଏହିଭଳି ଭାବରେ ମହାଦେବ, ସେ ଶିବଜୀଙ୍କର ଏଠି ସମ୍ବୋଧନ କରାଯାଇଛି ମହାଦେବ। ବିଭିନ୍ନ ଶ୍ଳୋକରେ ଆମେ ଦେଖିଛୁ ଭଗବାନଙ୍କର ବିଭିନ୍ନ ପ୍ରକାର ଶିବଜୀଙ୍କର ସମ୍ବୋଧନ କରିଛି ସୁଖଦେବ ଗୋସ୍ୱାମୀ। ଏହି ମାଧ୍ୟମରେ ଶିବଜୀଙ୍କର ମହାତ୍ମାକୁ ସେ ପ୍ରକାଶ କରୁଛନ୍ତି। ଶିବଜୀଙ୍କର କିଭଳି ଭାବରେ ଯେ ଆମେ ଥରେ କହିଛୁ, ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, ଭଗବାନ କୃଷ୍ଣ ହେଉଛନ୍ତି 64 କଳା ତାଙ୍କ ପାଖରେ ରହିଛି, ଆଉ ଯେଉଁମାନେ ବିଷ୍ଣୁ ତତ୍ତ୍ୱ ସବୁ ରହିଛନ୍ତି ତାଙ୍କର 60 ଗୁଣ ରହିଛି, 60 ଗୁଣ ରହିଛି, ଏବଂ ଶିବଜୀଙ୍କ ପାଖରେ 55 ଗୁଣ ରହିଛି, ବ୍ରହ୍ମାଙ୍କ ପାଖରେ 50 ଗୁଣ ପର୍ଯ୍ୟନ୍ତ ରହିଛି। ତେଣୁ ଏ ଶିବଜୀଙ୍କର ମହିମାକୁ ବିଭିନ୍ନ ପ୍ରକାର ସମ୍ବୋଧନ କରାଯାଉଛି, ମହିମାକୁ ପ୍ରକାଶ କରାଯାଉଛି, ଇଏ ପରୋକ୍ଷ ଭାବେ ପ୍ରକାଶ କରାଯାଉଛି ଶିବଜୀଙ୍କର ମହିମାକୁ। ତେଣୁ ଏଠି କୁହାଗଲା ମହାଦେବ, ନମସ୍ତେ ତ୍ୱାଂ ମହାଦେବ ଲୋକାନାମ ଗୁରୁମେଶ୍ୱର। ସମସ୍ତ ଲୋକମାନଙ୍କର ସେ ହେଉଛନ୍ତି ଗୁରୁ ଏବଂ ଈଶ୍ୱର ନିୟନ୍ତ୍ରଣକାରୀ, ଈଶ୍ୱର ସେ ଗୁରୁ। ଆମେ କହିଲେ ନା 4 ସମ୍ପ୍ରଦାୟ ରହିଛି, ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବା କ୍ଷିତି ପାବନ, ରୁଦ୍ର ସମ୍ପ୍ରଦାୟ ସେ ହେଉଛନ୍ତି ମୂଳ ଗୁରୁ, ଶିବଜୀ ହେଉଛନ୍ତି ମୂଳ ଗୁରୁ, ସେ ଜ୍ଞାନ ଦେଇଛନ୍ତି, ଶିବଜୀ ଜ୍ଞାନ ଦେଉଛନ୍ତି ଗୁରୁ ଈଶ୍ୱରମ, ଏବଂ ସେ ହେଉଛନ୍ତି ନିୟନ୍ତ୍ରଣକାରୀ, ଈଶ୍ୱର ନିୟନ୍ତ୍ରଣକାରୀ। ବିଶେଷ ଭାବରେ ତାଙ୍କର ଅଧୀନରେ ତାଙ୍କର ଡିପାର୍ଟମେଣ୍ଟ ହେଉଛି କ'ଣ, ଡେଷ୍ଟ୍ରକ୍ସନ୍ ଡିପାର୍ଟମେଣ୍ଟ। ଏସବୁ ପ୍ରଳୟ ବା ସଂହାର କରିବେ ଶିବଜୀ, ତାଣ୍ଡବ ନୃତ୍ୟ କରିବେ ଶିବ ଯେତେବେଳେ ତାଣ୍ଡବ ନୃତ୍ୟ କରିବେ, ସେ ଯେଉଁ ସେତେବେଳେ ପ୍ରଳୟ ହେବ ସେତେବେଳେ ତାଣ୍ଡବ ନୃତ୍ୟ କରନ୍ତି। ହଁ, ସେ ନୃତ୍ୟକୁ ଆଉ କିଏ ଦେଖିବ, କେହି ତ ନଥିବେ ସେତେବେଳେ ପ୍ରଳୟରେ, କେହି ନଥିବେ। କିନ୍ତୁ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି କ'ଣ ସବୁ କିଭଳି ଭାବେ ନୃତ୍ୟ କରନ୍ତି। ଏଭଳି ତାଙ୍କ ତ୍ରିଶୂଳ ନୃତ୍ୟ କରିବେ, ଏ ଯେଉଁ ରହିଛି 8 ଗଜ ରହିଛି, ଦିଗ୍ଗଜ ବୋଲି କୁହାଯାଏ, 8 ଦିଗ ରହିଛି, ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ, ଏବଂ 4 କୋଣ ରହିଛି, ଅଗ୍ନି ବାୟୁ ନୈଋତ ଏବଂ ଐଶାନ୍ୟ। ଶିବଜୀଙ୍କର କୋଣ ହେଉଛି ଐଶାନ୍ୟ କୋଣ, ଏଇଟା ହେଉଛି କେଉଁ କୋଣଟା ନା ଉତ୍ତର ପୂର୍ବ, ଉତ୍ତର ପୂର୍ବ ହେଉଛି ଐଶାନ୍ୟ କୋଣ, ଏ ଐଶାନ୍ୟ କୋଣ ବୋଲି ଶିବଜୀଙ୍କର ସ୍ଥାନ ସେଇଟା, ଏ କଥାଟି ଆସିବ ଏଇଠି। ତେଣୁ ସିଏ ହେଉଛନ୍ତି କ'ଣ ନା, ଏ ଯେଉଁ 8 ଦିଗ ରହିଛି, ଦିଗରେ 8 ଦିଗରେ 8 ହାତୀ ରହିଛନ୍ତି, ଦିଗ୍ଗଜ ବୋଲି ତାଙ୍କୁ କୁହାଯାଏ। ତେଣୁ ଏ ଲୋକାନାମ ଗୁରୁମେଶ୍ୱରମ, ଯେଉଁ ସମସ୍ତ ଲୋକମାନଙ୍କର ସେ ହେଉଛନ୍ତି ଗୁରୁ ଏବଂ ନିୟନ୍ତ୍ରଣ। ହଁ, ସେ ଯେଉଁ 8 ଦିଗ୍ଗଜ ରହିଛନ୍ତି, ଶିବଜୀ ଯେତେବେଳେ ତାଣ୍ଡବ ନୃତ୍ୟ କରନ୍ତି, ସେ ତାଙ୍କର ତ୍ରିଶୂଳରେ ଏ 8 ହାତୀକୁ ଫୁଟେଇ ଦିଅନ୍ତି, ଫୁଟେଇ ଦେଇକରି ନୃତ୍ୟ କରନ୍ତି ସେ ତାଣ୍ଡବ ନୃତ୍ୟ। ଏଭଳି ଶିବଜୀଙ୍କ ନୃତ୍ୟ ତାଣ୍ଡବ ନୃତ୍ୟ, ତାଣ୍ଡବ ନୃତ୍ୟ କରିବେ, ଆଉ ଦେଖିବା ପାଇଁ କିଏ ଥିବ, ଭୟାବହ ନୃତ୍ୟ, ଏଭଳି ନୃତ୍ୟ। ତେଣୁ ଏହିଭଳି ଭାବରେ ଗୁରୁ ଏବଂ ଈଶ୍ୱର ନିୟନ୍ତ୍ରଣକାରୀ, ବିଶେଷ ଭାବରେ ଏ ଯେଉଁ ଡିପାର୍ଟମେଣ୍ଟ ରହିଛି ଡେଷ୍ଟ୍ରକ୍ସନ୍ ଡିପାର୍ଟମେଣ୍ଟ ବା ପ୍ରଳୟ ବିଭାଗଟା ଶିବଜୀଙ୍କର ଦାୟିତ୍ୱ ରହିଛି। ତମଗୁଣକୁ ଆଶ୍ରୟ କରି ଶିବଜୀ ଆସୁଛନ୍ତି, ତମଗୁଣରେ ସବୁ ଧ୍ୱଂସ ହେଉଛି, ରଜଗୁଣରେ ସୃଷ୍ଟି ହେଉଛି, ସତ୍ୟଗୁଣରେ ପାଳନ ହେଉଛି। ଭୌତିକ ଜଗତରେ ଆମେ ଯାହା ଦେଖିବା, ଏ 3 ଗୁଣର କାର୍ଯ୍ୟ, ସତ୍ୟ ରଜ ତମ 3 ଗୁଣରେ ଚାଲିଛି ସବୁ କାର୍ଯ୍ୟ। ତେଣୁ ପୁଂସାମ ଅପୂର୍ଣ୍ଣ କାମାନାମ, ଲୋକମାନଙ୍କର କାହାର କାମନା ପୂର୍ଣ୍ଣ ହେଉଛି, ବୁଦ୍ଧଦେବ ସେଥିପାଇଁ କହିଲେ କାମନା ଯେଉଁ ରହିଛି କାମନାର ଅନ୍ତ ନାହିଁ, ଏବଂ ଦୁଃଖ ହିଁ କାମନା ହିଁ ଦୁଃଖର କାରଣ। ତେଣୁ ବୁଦ୍ଧଦେବ ଯେଉଁ ଫର୍ମୁଲା ଦେଲେ, ପଲିସି ଦେଲେ, ସେଇଟା ପ୍ରକୃତ ଶ୍ରେଷ୍ଠ କଥାଟି ଦେଇନା, ଯଦିଓ ସେ ଭଗବାନ କିନ୍ତୁ ସିଏ ଯେଉଁ ଆସିଥିଲେ, ତାଙ୍କର ଆସିବାର ଉଦ୍ଦେଶ୍ୟ ହେଉଛି କ'ଣ, ଆମର ଜୟଦେବ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି ତାଙ୍କର ଦଶାବତାର ସ୍ତୋତ୍ରରେ, କ'ଣ ନା, ନିନ୍ଦସି ଯଜ୍ଞ ବିଧେର ଶ୍ରୁତି ଜାତମ ସଦୟ ହୃଦୟ ଦର୍ଶିତ ପଶୁଘାତମ କେଶବ ଧୃତ ବୁଦ୍ଧ ଶରୀର
जय जगदीश हरे, जय जगदीश हरे, जय जगदीश कौन निंदा यज्ञ को निंदा कले विदेह श्रुति जातम श्रुति श्रुति हूँ भगवान निश्वास जात वेद यज्ञ सब रही वेद अनुभूत यज्ञ को निंदा करदे कहीं सदय हृदय दर्शित पशुघातम लोक मैंने ये बेदर दुहाई देकरी यथेच्छा भाव जीव हत्या करुले मूल उद्देश्य था आमिष भक्षण करेंगे से बेदर रही बेदर यज्ञ बड़ी यज्ञ बड़ी यज्ञ बड़ी पशु को बड़ देवाई रही व्यवस्था तेणु यहीटा को दुहाई देकर पशु हत्या करुले तेणु भगवान आसिले भगवान बुद्धदेव रूप से आसिक बंद करदे तेणु से फिलोसफीटा देते समस्त नुह जो मैंने असुर मान समय सुर दिशा भागवत वर्णना करो मैंने देवता मान द्वेष करुले मोह करने भगवान को ग्रहण करुन असुर मान सुर द्वेषा से भगवान को मानती ना तेणु मोह करने बुद्धदेव आस भगवान से परोक्ष भाव में ये जो भगवान पा निकट आसवे से व्यवस्था करते तेणु ये जो कामना रही समस्त विभिन्न प्रकार कामना रही कामनार शेष हो ना कामना गोटी कामना पूरण हेले जो काम काम क्रोध लोभ ये तीनो जिनस बहुत मुख्य भगवत गीता भगवान कहले तेणु जो कामना रही कामनाटा यदि पूरण हम तेल लोभ जात हे पुणी कामना जात हे आहरी कामना ये भाव कामनाटा जो बाधा प्राप्त हे से क्रोध आसव काम क्रोध लोभ यही भाव तीनो जिनस रही ये कामनार कहीं मुक्त हो पार ना विभिन्न प्रकार कामना रही कोटि कोटि प्रकार कामना रही जिते प्रकार जीव देखुचे प्रभुपाद महाराज कहते आम मनुष्य मान कथा आम देखा सबू सबू जीवर मत सब स्पेसीस से रही मनुष्य मान आम देखा जिते मनुष्य मान अच्छा कोटि कोटि जीव अच्छा 800 कोटी पाखापाखि जीव अच्छा पृथ्वी पृष्ठ से मनुष्य मान कथा कहुची कहार मुख क्या सहित मिलू कहार शब्द सब क्या सहित मिलूस कथा रही कारण कौन विभिन्न प्रकार कामना विभिन्न प्रकार कामना रही भाव कामना जिते पूरण हेले से पूर्ण हो ना आहरी कामना रोच जीवन चली जाऊँगी जीवन चलीगला मान मृत्यु समय से कामना शेष हो ना तेणु भगवद गीता अष्टम अध्याय भगवान कहले जंग जंग बापि स्मरण भाव त्यजंत कलेवरम तम तम अभी कहूँ सदा तदभावित जो भाई भाव चिंता कर मृत्यु समय से भाव पर प्राप्त हो तेणु आमर शिक्षा दि जाऊ तुम भगवान नाम नि हरे कृष्णा 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 हरे 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 राम 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 तेणु जदि अंत समय भगवान स्मरण कले तो आम जीवन सार्थक हो गला अंत काले चुम आम स्मरण मुक्त कले भरम जब प्रयाति समद भाव जाति नास्त संशय एर कौन सन्देह ना अंतिम समय भगवान नाम जो नहीं पार आम बर्तमान जीवित अवस्था रही चे भगवान नाम नाक आलस्य प्रकाश करना कि आम नौ षोलमा जप करे कि अंतिम समय आउ चाहिले मत से हम ना ये भाव व्यवस्था होगा भूल जावा भगवान भूलदेवे नामटा आसवना मुख को आसवना स्मरण हम ना मुखर न कही पारे स्मरण करें से तेणुक परजन्म आउ गोटे जमी भरत महाराज के उन्नत स्तर थे सी भाव स्तर को जाते भगवान सहित आदान प्रदान कथा आदान प्रदान होता भाव स्तर किंतु से अंतिम समय से हरिण चिंता कले तेणु से परजन्म गोटे हरिण रूप प्राप्त हेले ये सब कथ रही तेणु ये भगवान नाम किभली वस्तु देखु भगवान नाम आम कौन महाप्रभु शब्द ने पाठ करते दूषित कृपा भगवान ममा भी दुर्देव मिदेश मिहाजनी ना अनुराग भगवान नाम आम अनुराग आसुना आम नाम नहीं पारना किंतु जदि अनुराग आसीगला अंतिम समय आम भगवान को स्मरण हे तेना भगवान स्मरण हेले भागवत वर्णना करा होदान सांख्य योगाभ्याम स्वधर्म परिनिष्ठया जन्मलाभ परम पुंसामंते नारायण स्मृति ये जो प्रकार भगवान पाइबा चेष्टा करे सांख्य माध्यम भगवान जानापी चाहती
କିଏ ଯୋଗ କରୁଛନ୍ତି, ଅଷ୍ଟାଙ୍ଗ ଯୋଗ କରୁଛନ୍ତି, କିଏ ସ୍ୱଧର୍ମ ପାଳନ କରୁଛନ୍ତି, ଏଇଭଳି ଭାବରେ ସେ ଯେଉଁ ଯିଏ ଯେଉଁ ସ୍ଥିତିରେ ଥାଆନ୍ତୁ ନା କାହିଁକି, ଯେଉଁ ପ୍ରଶ୍ନ ଗ୍ରହଣ କରନ୍ତୁ, କିନ୍ତୁ ଶ୍ରେଷ୍ଠ ଲାଭ କେଉଁଟା ଅଛି ନା ଅନ୍ତିମ ନାରାୟଣ ସ୍ମୃତି, ଅନ୍ତିମ ସମୟରେ ଯଦି ଭଗବାନଙ୍କର ସ୍ମରଣ ଆସିପାରିଲା, ସେଇଟା ହେଉଛି ହିତାବାନ ସାଙ୍ଗେ ସ୍ୱଧର୍ମ ଜନ୍ମଲାଭ ପରମପୁଂସା। ମନୁଷ୍ୟମାନଙ୍କର ଶ୍ରେଷ୍ଠ ଲାଭ ଜନ୍ମ ଯେଉଁ ପ୍ରାପ୍ତ ହେଲେ ତା'ର ଶ୍ରେଷ୍ଠ ଲାଭ ହେଉଛି ଏଇଟା। ତେଣୁ ଏଇ କାମନା ଯେତେ ଆମେ ପୂରଣ କରୁଥିବା ସେତେ ସରିବ ନାହିଁ। ଯେତେବେଳେ ଭଗବାନ ବାମନ ଦେବ ରୂପରେ ଆସିଥିଲେ, ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଭଗବାନ ଯେତେ ବଳି ମହାରାଜକୁ ବହୁତ ପ୍ରକାର ପ୍ରଶଂସା କରିକିରି ତାଙ୍କୁ କହିଲେ ଯେ ବଳି ମହାରାଜ କହିଲା, କ'ଣ ଆପଣ ଦରକାର ହେଉଛି କୁହନ୍ତୁ। ନା ମୋର କିଛି ବେଶୀ ଦରକାର ନାହିଁ, ଈଷତ ଭୂମି ଦରକାର, ଅଳ୍ପ କିଛି ଭୂମି ଦରକାର। ନା କେତିକି ଦରକାର? ନା ପ୍ରଧାନୀ ତ୍ରିଣୀ ଦୈତ୍ୟେନ୍ଦ୍ର, ଏ ଦୈତ୍ୟେନ୍ଦ୍ର ମୋର ତିନି ପାଦ ଦରକାର। ନା କେଉଁ ପାଦରେ ମାପିବେ? ନା ସମିତାନୀ ପଦମ ମମ, ତାଙ୍କର ଛୋଟିଆ ଛୋଟିଆ ପାଦକୁ ଦେଖିକି କହୁଛନ୍ତି ଏଇ ପାଦରେ ମୋର ତିନି ପାଦ ଭୂମି ନେବି। ତେଣୁ ଏଇଟା ଯେତେବେଳେ ଶୁଣିଲେ ବଳି ମହାରାଜ, ସେତେବେଳେ ସେ ହସିବା ପାଇଁ ଆରମ୍ଭ କଲେ, କହିଲେ ତୁମେ କେତେ ଉନ୍ନତ କଥା କହୁଛ, କିନ୍ତୁ ପ୍ରକୃତରେ ତୁମେ ବାଳକ, ଛୋଟ ପିଲା, ତୁମର ଜ୍ଞାନ ନାହିଁ, ଏ ତିନି ପାଦ ଭୂମି ନେଇକି କ'ଣ କରିବ? ଯେତେବେଳେ କହିଲେ ସେତେବେଳେ ଭଗବାନ ବହୁତ ସୁନ୍ଦର ଉକ୍ତି କହିଛନ୍ତି, କହିଛନ୍ତି ଅଷ୍ଟମ ସ୍କନ୍ଧ କେଉଁ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି, ଏଇଟା ବର୍ଣ୍ଣନା କରାଯାଇଛି ଯେ ହଁ ସେ କହୁଛନ୍ତି ଯେ ଯେଉଁମାନେ ତାଙ୍କର କାମନା ରହିଛି ସେ କାମନା ପୂରଣ ହୋଇପାରେ ନାହିଁ। ତେଣୁ ଏମିତିକି କ'ଣ ତ୍ରିଭିକ୍ରମେ ଅସନ୍ତୁଷ୍ଟ, ଭଗବାନ ତିନୋଟି କ୍ରମ ମାଗିଲେ ବା ତିନୋଟି ପାଦ ଭୂମି ମାଗିଥିଲେ। ତେଣୁ ବଳି ମହାରାଜ ଭଳି ଭାବରେ ହସିକିରି କଥା କହିଲେ, ତେଣୁ ସେ ଭଗବାନ ଏ କଥାଟି କହିଛନ୍ତି, ତ୍ରିଭିକ୍ରମେ ଅସନ୍ତୁଷ୍ଟ, ଯେଉଁମାନେ ତାଙ୍କର ଯେତିକି ଦରକାର ସେତିକି ସନ୍ତୁଷ୍ଟ ନ ହେବେ ତାହେଲେ କ'ଣ ତ୍ରିଭିକ୍ରମେ ଅସନ୍ତୁଷ୍ଟ ଦୀପେ ନା ବି ନ ପୂର୍ଯ୍ୟତେ। ଏ ଭୌତିକ ଜଗତରେ ସାତଟି ଦୀପ ରହିଛି, ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସାତଟି ଦୀପ, ଆମେ ଗୋଟିଏ ଦୀପରେ ରହିଛି, ପ୍ରତି ଦୀପରେ ନଅଟି ବର୍ଷ ରହିଛି, ଆମେ ରହିଛେ ଏଇ ଜମ୍ବୁଦ୍ୱୀପର ଭାରତ ବର୍ଷରେ ରହିଛେ, କିନ୍ତୁ ଏହିଭଳି ଭାବରେ ଆହୁରି ଆଠଟି ବର୍ଷ ରହିଛି ଏବଂ ଏହିଭଳି ଭାବରେ ଆହୁରି ଛଅଟି ଦୀପ ରହିଛି, ସାତଟି ଦୀପ, ପ୍ରତି ଦୀପରେ ନଅଟି ବର୍ଷ ରହିଛି। ତେଣୁ ଭଗବାନ କହୁଛନ୍ତି ନବବର୍ଷ ସମେତେନ ସପ୍ତ ଦୀପ ପରିଚ୍ଛେୟା, ଜଣେ ବ୍ୟକ୍ତି ଲୋଭୀ ବ୍ୟକ୍ତିକୁ ଯଦି ସାତଟା ଯାକ ଦୀପ ଦିଆଯିବ, ଯେଉଁ ଗୋଟିଏ ଗୋଟିଏ ଦୀପରେ ନଅଟି ଲେଖା ବର୍ଷ ରହିଛି ସବୁଯାକ ଦିଆଯିବ, କିନ୍ତୁ ତଥାପି ସନ୍ତୁଷ୍ଟ ହେବେ ନାହିଁ, କାମନା ଏଭଳି ଭାବରେ ରହିଛି, ଲୋଭ ବଢ଼ି ବଢ଼ିକା ଯିବ। ତେଣୁ ଏଇ ଯେଉଁ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଏସବୁ ରହିଛି, ଆମର ଷଡ଼ ରିପୁ ବୋଲି କୁହାଯାଇଛି। ଏ କାମ କ୍ରୋଧ ଲୋଭ ଏମାନଙ୍କୁ ସବୁ କେମିତି ଦମନ କରିବା? ନରୋତ୍ତମ ଦାସ ଠାକୁର ବହୁତ ସୁନ୍ଦର ଭାବରେ ଏ କଥାଟି କହିଛନ୍ତି, କିଭଳି ଭାବରେ ଆମ ଲୋଭଟାକୁ ବ୍ୟବହାର କରିବା, ସମସ୍ତଙ୍କ ଲୋଭ ରହିଛି କିନ୍ତୁ କିଭଳି ଭାବରେ ଲୋଭଟାକୁ ବ୍ୟବହାର କରିବା। କାମ କୃଷ୍ଣ କର୍ମାର୍ପଣେ, ଯେଉଁ କାମ ଯେଉଁ ରହିଛି ବିଭିନ୍ନ ପ୍ରକାର କାମନା ରହିଛି, ସେ କାମନାକୁ ଆମେ ଭଗବାନଙ୍କ ପ୍ରତି ଲଗେଇଦେବା, ଭଗବାନଙ୍କ ଉଦ୍ଦେଶ୍ୟରେ ସନ୍ତୁଷ୍ଟ କରିବା ପାଇଁ ସେ କାମନାଟାକୁ ବ୍ୟବହାର କରିବା। କାମ କୃଷ୍ଣ କର୍ମାର୍ପଣେ, କ୍ରୋଧ ଭକ୍ତ ଦ୍ୱେଷୀ ଜନେ, ବା ଭଗବାନଙ୍କୁ ଯେଉଁମାନେ ବିଦ୍ୱେଷ କରୁଛନ୍ତି ତାଙ୍କ ବିରୁଦ୍ଧରେ ଲଗେଇବା କ୍ରୋଧ, ଏବଂ ଲୋଭ ସାଧୁସଂଘାରୀ କଥା, ସାଧୁସଂଘାରୀ କଥା, ଭଗବାନ କଥା ପ୍ରତି ଯେଉଁମାନେ ଲୋଭ ଲୋଭ ରହୁଛି ସେ ଲୋଭର ପ୍ରକୃତ ଉପଯୋଗ ହେଉଛି ଏଇଟା, ଭଗବାନ କଥା ଶୁଣିବା ପାଇଁ। ଯେମିତି ପରୀକ୍ଷିତ ମହାରାଜ ଭଗବାନ କଥା ଶୁଣୁଥିଲେ, ଦିନ ରାତି ଚବିଶ ଘଣ୍ଟା ସାତ ଦିନ ସାତ ରାତି ଯାଇ ଶୁଣିଲେ, ଏ ଲୋଭ ଭଗବାନ କଥା ଶୁଣିବା ପାଇଁ ଯେଉଁ ଲୋଭ ରହିଛି ଏ ଲୋଭଟା ଏଇଭଳି ବ୍ୟବହାର କରାଯିବ, ଲୋଭ ସାଧୁ ସଂହାରୀ କଥା, କାମ କ୍ରୋଧ ଲୋଭ ଏଇଭଳି ଭାବରେ ଏସବୁ ଯେଉଁ ଆମ ରୂପ ରହିଛି ନରୋତ୍ତମ ଦାସ ଠାକୁର ସୁନ୍ଦର ଭାବରେ ସେଟା ବର୍ଣ୍ଣନା କରିଛି କିଭଳି ଆମେ ସେଟାକୁ ବ୍ୟବହାର କରିବା। ତେଣୁ ଏଇ ଯେଉଁ କାମନା ରହିଛି ଯେତେ କାମନା ପୂରଣ, ଯଦି ଭକ୍ତ ଯେଉଁମାନଙ୍କର କୌଣସି କାମନା ନଥାଏ, ଯେଉଁମାନେ ଶୁଦ୍ଧ ଭକ୍ତ ତାଙ୍କର କୌଣସି କାମନା ନଥାଏ, ଏଇଟା ରହିଛି। ଯଦି ଯେମିତି ଆମେ ବିଭିନ୍ନ ନାଗପତ୍ନୀମାନେ ବା ଆମର ଯେଉଁ ରହିଛନ୍ତି ବୃତ୍ରାସୁର ଏସବୁ ପ୍ରାର୍ଥନାରେ କହିଛନ୍ତି, ନାଗପୃଷ୍ଠମ ନ ପାରମେଷ୍ଟ୍ୟମ ନ ସାର୍ବଭୌମ୍ୟମ ନ ରସାଧିପତ୍ୟମ ନ ଯୋଗ ସିଦ୍ଧିଂ ଅପୁନର୍ଭବଂ ବା ସମଞ୍ଜସତ୍ୱାଂ ବିରହାୟ କାଂକ୍ଷେ। ଯେଉଁମାନେ ଭଗବାନ ଭକ୍ତକୁ ଲୋଭ ଦେଖାନ୍ତି, କ'ଣ ନେବ? ଯେମିତି ନୃସିଂହଦେବ ପ୍ରହ୍ଲାଦ ମହାରାଜ ଲୋଭ ଦେଖାଉଥିଲେ, ବରଂ ବୃଣିଶ ତୁମେ ବର ଗ୍ରହଣ କର, ପ୍ରହ୍ଲାଦ କହିଲେ ମୋର ମୋତେ ଏହି ବର ଦିଅନ୍ତୁ ନା କ'ଣ, ନା ମୋର ଯେମିତି ହୃଦୟରେ କୌଣସି କାମନା ନ ରହୁ, ଏଇଭଳି ଭାବେ ପ୍ରଶ୍ନ କରିଥିଲେ ପ୍ରହ୍ଲାଦ ମହାରାଜ। ତେଣୁ ଭକ୍ତ କୌଣସି କାମନା କରନ୍ତି ନାହିଁ, ମୋର କ'ଣ ସ୍ୱର୍ଗ ଦରକାର ନାହିଁ, ଯେମିତି ଆମର ମହାପ୍ରଭୁ ସେଇଟା ସବୁଦିନ ଆମେ ପ୍ରାର୍ଥନା କରୁଛେ, ନା ନା ଧନଂ ନ ଜନଂ ନ ସୁନ୍ଦରୀଂ କବିତାଂ ବା ଜଗଦୀଶ କାମୟେ ମମ ଜନ୍ମନି ଜନ୍ମନି ସ୍ୱରେ ଭବତା ଭକ୍ତି ରହେତୁ କି ତୈ। ଆମର ଆଉ କୌଣସି ଦରକାର ନାହିଁ, କିଛି ଦରକାର ନାହିଁ, କେବଳ ଆପଣଙ୍କ ଭକ୍ତି, ଆଉ କିଛି ଦରକାର ନାହିଁ। ଏଇଟା ହେଉଛି ପ୍ରକୃତ, ଏଇଟା ହେଉଛି ପ୍ରକୃତ କାମନା, ଏଇଟା ମଧ୍ୟ ଗୋଟେ କାମନା। ଆମେ ପ୍ରଶ୍ନ ପଚାରୁଛୁ ପ୍ରଭୁପାଦ ମହାରାଜଙ୍କୁ, ଆମେ ଯେଉଁ ଭଗବାନ ପୂଜା କରିବା ପାଇଁ ଚାହୁଁଛୁ, ଯେଉଁ କାମନା କରୁଛୁ, ସେଇଟା କ'ଣ କାମନା ନୁହଁ? ନା ନା, ସେଇଟା କାମନା ଯଦି ହଉ, କିନ୍ତୁ ସେଇଟା ହେଉଛି ପ୍ରକୃତ କାମନା। ଅନ୍ୟ ଅନ୍ୟାଭିଳାଷଟା ଶୂନ୍ୟ ବୋଲି କୁହାଗଲା ନା, ଅନ୍ୟ ଅଭିଳାଷ ଭଗବାନ ପାଖରେ ଯେମିତି ଆମେ ସବୁଦିନ ପ୍ରାର୍ଥନା କରୁଛେ ତୁଳସୀ ଦେବୀଙ୍କୁ, ମୋର ଏଇ ଅଭିଳାଷ ବିଳାସ କିନ୍ତୁ ଦିଏ ବାସ, ଏଇଟା ଏଇଟା ଅନ୍ୟ ଅଭିଳାଷ ନୁହେଁ, ଯେ ପ୍ରକୃତ ଅଭିଳାଷ। ଆମେ ଆମର କିଛି ରହିବ କାମନା, କାମନାଟା ଭଗବାନଙ୍କ ସେବା କରିବା ପାଇଁ ଉଦ୍ଦିଷ୍ଟ ହେବା କଥା। ତେଣୁ ଏଇଟା ହେଉଛି ପ୍ରକୃତ କାମନା, ଶୁଦ୍ଧ କାମନା, ଅନ୍ୟ ଅଭିଳାଷ ନୁହେଁ, ଏଇଟା ଶୁଦ୍ଧ ଅଭିଳାଷ। ଶୁଦ୍ଧ ଅଭିଳାଷ ଆମେ ରହିବା କଥା, କେବଳ ଭଗବାନଙ୍କ ଭକ୍ତି କରିବା ବା ଭଗବାନ ପୂଜା କରିବା, ଅନ୍ୟ କିଛି ନାହିଁ, ତାହା ବଦଳରେ ଆମକୁ କିଛି ଦରକାର ନାହିଁ। ତେଣୁ ଏ କାମନାଟାକୁ ଏହିଭଳି ଭାବରେ ଆମେ ବ୍ୟବହାର କରିପାରିବା, କାମନାଟା ଅନ୍ତ ହେବ ନାହିଁ, ଯେତେ କାମନା ଅଛି ବହୁତ କାମନା ରହିଛି ପୂରଣ କଲା ପରେ ମଧ୍ୟ ଶେଷ ହେବ ନାହିଁ, ଯେତେ ପ୍ରଦାନ କଲେ ମଧ୍ୟ ଶେଷ ହେବ ନାହିଁ, ସେ ଆହୁରି ଚାହିଁବେ। ତେଣୁ ଏଠି ସେ କହୁଛନ୍ତି ପୁଂସାମ ଅପୂର୍ଣ୍ଣ କାମନା, ଏ ଭୌତିକ ଜଗତରେ କୌଣସି ବ୍ୟକ୍ତି ନାହିଁ ଯିଏ ପୂର୍ଣ୍ଣ କାମ, ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ପୂର୍ଣ୍ଣ କାମ ଅପୂର୍ଣ୍ଣ କାମ। ବାଣ ଯେହେତୁ ଭଗବାନ ଭକ୍ତ ନୁହନ୍ତି, ସେଥିପାଇଁ ବା ଶିବଜୀଙ୍କର ମଧ୍ୟ ଶୁଦ୍ଧ ଭକ୍ତ ନୁହନ୍ତି, ତେଣୁ ସେ ଏ କଥା କହୁଛନ୍ତି ପୁଂସାମ ଅପୂର୍ଣ୍ଣ କାମନା, ଯେଉଁମାନଙ୍କର ଅପୂର୍ଣ୍ଣ କାମ ସମସ୍ତଙ୍କର ରହିଛି, କାହାର କାମନା ପୂର୍ଣ୍ଣ ହେଉନାହିଁ। କେତେ ଜନ୍ମ ବିତିଗଲାଣି, ଅନେକ ଜନ୍ମ ଧରିକି ଆମେ ଅନାଦିକାଳରୁ ବିଭିନ୍ନ ପ୍ରକାର କାମନା କରିଚାଲିଛେ, ଅପୂର୍ଣ୍ଣ କାମ ପୂର୍ଣ୍ଣ ହେଉନାହିଁ। ତେଣୁ ମୃତ୍ୟୁ ସମୟରେ ଚିନ୍ତା କରୁଛନ୍ତି ଏଭଳି ଭାବରେ ପାଇବା, କେମିତି କ'ଣ କରିକି ପାଇବା, ସେଇଟାକୁ ଏ କାମନା ରହୁଛି, ତେଣୁ ପରଜନ୍ମ ସେ ପ୍ରାପ୍ତ ହେଉଛନ୍ତି। ତେଣୁ ଏହିଭଳି ଭାବରେ ପୁଂସାଂ ଅପୂର୍ଣ୍ଣ କାମନା କାମ ପୁରା ମରାଙ୍ଗ୍ରୀପମ, ଶିବଜୀଙ୍କୁ ଯେଉଁମାନେ ତାଙ୍କର କାମନା ପୂରଣ କରିବା ପାଇଁ ଯାଆନ୍ତି ସେ ତାଙ୍କୁ ପୂରଣ କରନ୍ତି। କିଭଳି ଭାବରେ କାମ ପୂରମ, ତାଙ୍କର କାମନା କେମିତି ପୂରଣ କରନ୍ତି, ନା ଅମରାଙ୍ଗ୍ରୀପମ, ଅମରା କହିଲେ ଦେବତା, ଦେବତାମାନଙ୍କ ଲୋକ, ଅମରା କହିଲେ ଦେବତାମାନେ, ଦେବଲୋକରେ ଯେଉଁ ଅଙ୍ଗ୍ରୀପମ, ଅଙ୍ଗ୍ରୀପମ କହିଲେ ଯେଉଁ ବୃକ୍ଷ ସବୁ ରହିଛନ୍ତି, ବୃକ୍ଷକୁ ଅଙ୍ଗ୍ରୀପ ବୋଲି କୁହାଯାଏ ବା ପାଦ ବୋଲି କୁହାଯାଏ, କାହିଁକି ନା ସେ ବୃକ୍ଷ ଯେଉଁ ଖାଦ୍ୟ ଗ୍ରହଣ କରେ ତା ଚେର ମାଧ୍ୟମରେ ଗ୍ରହଣ କରେ, ତାର ସେଇଟା ପାଦ। ତେଣୁ ବୃକ୍ଷ ଏଇ ପାଦ ମାଧ୍ୟମରେ ବା ଚେର ମାଧ୍ୟମରେ ଖାଦ୍ୟ ସଂଗ୍ରହ କରେ, ତେଣୁ ବୃକ୍ଷର ଗୋଟେ ନାମ ହେଉଛି ଅଙ୍ଗ୍ରୀପ। ତେଣୁ ଦେବଲୋକରେ ଅଙ୍ଗ୍ରୀପ ଯେଉଁ ରହିଛି କଳ୍ପତରୁ, ଯିଏ ଯାହା କାମନା କରିବେ ସେ ପୂରଣ କରିବେ, ଏ ଭୌତିକ କାମନା ପୂରଣ କରିବେ, ଏ ଭୌତିକ ଜଗତରେ ଅଛନ୍ତି, ଏ ଭୌତିକ କାମନା ପୂରଣ କରିବେ, ଇଏ ମଧ୍ୟ ଭୌତିକ କାମନା ରହିଛି, ଆଙ୍କର ଯୁଦ୍ଧ କରିବେ ଭଗବାନ ସହିତ ଯୁଦ୍ଧ କରିବେ, ଆଙ୍କୁ କୁହାଗଲା ନା ଦୁର୍ମଦ, ତାହାଙ୍କର ଏତେ ଶକ୍ତି ରହିଛି, ଏଥିରେ ଗର୍ବିତ ହେଇକି ରହିଛନ୍ତି। ତେଣୁ ଏ ଏଇ ଶ୍ଳୋକର ତାତ୍ପର୍ଯ୍ୟରେ ଆମର କୁହାଯାଉଛି ଯେ ସୁଦର୍ଶନ କହୁଛନ୍ତି କାମାନ ପୁରୟତି ଇତି କାମପୁର, କାମନାଙ୍କୁ ଯେ ପୂରଣ କରନ୍ତି ସେ ହେଉଛନ୍ତି କାମପୁର, ଶିବଜୀଙ୍କୁ ସେ କାମପୁର ବୋଲି କହିଛନ୍ତି। ସଚାସୁ ଅମରାଙ୍ଗ୍ରୀପ କଳ୍ପତରୁ ତଙ୍କ, ତେଣୁ ଅମରାଙ୍ଗ୍ରୀପଙ୍କ କହିଲେ ଏ ଯେଉଁ କଳ୍ପତରୁ ସବୁ ରହିଛନ୍ତି ସ୍ୱର୍ଗଲୋକରେ, କଳ୍ପତରୁ ସବୁ ରହିଛନ୍ତି ସେହିଭଳି ଭାବରେ କଳ୍ପବୃକ୍ଷ ଗୋଟେ ରହିଛି, ଯାହାଙ୍କ ଶରଣରେ ଗଲେ ବା ଯାହାଙ୍କର ଆଶ୍ରୟ ଗ୍ରହଣ କଲେ ଆମେ ଯାହା କାମନା କରିବା ସେ ପୂରଣ କରିବେ, କଳ୍ପବୃକ୍ଷ। କଳ୍ପବୃକ୍ଷ କଥା ବହୁତ କଥା ରହିଛି, ଆମ ସମୟ ହୋଇଗଲାଣି, ଏଇ ଯେଉଁଭଳି ଭାବରେ ଯେଉଁ କଳ୍ପବୃକ୍ଷ ରହିଛି ସେହିଭଳିଆ ଶିବଜୀ ମଧ୍ୟ ଗୋଟେ କଳ୍ପବୃକ୍ଷ, ଏବଂ ଆମେ ମଧ୍ୟ ବୈଷ୍ଣବମାନଙ୍କୁ କଳ୍ପବୃକ୍ଷ ବୋଲି କହୁଛେ, ସବୁଦିନ ଆମେ ପ୍ରାର୍ଥନା କରୁଛେ ବାଞ୍ଛା କଳ୍ପତରୁ ବିଶ୍ୱ, ବୈଷ୍ଣବମାନେ ହେଉଛନ୍ତି ବାଞ୍ଛା କଳ୍ପତରୁ, ତେଣୁ ଯିଏ ଯାହା ବାଞ୍ଛା କରିବେ ସେ ପୂରଣ କରିବେ, ବୈଷ୍ଣବମାନେ ପୂରଣ କରିଦେବେ, ବାଞ୍ଛା କଳ୍ପତରୁ ବିଶ୍ୱ କୃପା ସିନ୍ଧୁ ବି ହେବ, କୃପାର ସିନ୍ଧୁ ସିଏ ପତିତାନାମ ପାହବନେ, ଯେଉଁମାନେ ପତିତ ବ୍ୟକ୍ତି ରହିଛନ୍ତି ତାଙ୍କୁ ସେ ପବିତ୍ର କରିଦେବେ, ବୈଷ୍ଣବ ଏବେ ନମ ନମ, ଏଭଳି ଭାବେ ସବୁଦିନ ସକାଳେ ପ୍ରାର୍ଥନା କରୁଛେ ବା ପ୍ରଣାମ କରୁଛେ ବୈଷ୍ଣବମାନଙ୍କୁ। ଅନନ୍ତ କୋଟି ବୈଷ୍ଣବ ବୃନ୍ଦକୁ ପ୍ରଣାମ କରୁଛେ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ନମନେ ହେତୁ ହେ ମହାଦେବ ଇତି। କାହିଁକି ସେ ତାଙ୍କୁ ପ୍ରଣାମ କରୁଛନ୍ତି? ତାର କାରଣ ହେଉଛି ସେ ଏହିଭଳି ଭାବେ ସ୍ତୁତି କରିଛନ୍ତି, ହେ ମହାଦେବ ଇତି ସର୍ବଦେବ ଶ୍ରେଷ୍ଠତ୍ୱା। ଦ୍ୱିତୀୟ ଅର୍ଥ, ସମସ୍ତ ଦେବମାନଙ୍କ ଠାରୁ ଆପଣ ଶ୍ରେଷ୍ଠ, ତେଣୁ ମୁଁ ଆପଣଙ୍କ ଶରଣରେ ଯାଉଛି। କିଞ୍ଚ ଲୋକାନାଂ ସର୍ବଜୀବାନାଂ ଗୁରୁ ପାଳକତ୍ୱାଦିନାଂ ଉପଦେଶକତ୍ୱେନ ଚ। ଲୋକମାନଙ୍କର ଯେତେ ଜୀବ ରହିଛନ୍ତି ସମସ୍ତଙ୍କର ସିଏ ହେଉଛନ୍ତି ଗୁରୁ। ଗୁରୁ ହେଲେ ପାଳନ କରୁଛନ୍ତି ସିଏ, ପାଳକତ୍ୱାଦିନାଂ ଉପଦେଶକତ୍ୱେନ ଚ, ଏବଂ ଉପଦେଶ ମଧ୍ୟ ପ୍ରଦାନ କରୁଛନ୍ତି ସବୁବେଳେ। ଆମେ ଦେଖିବା ଶିବଜୀ, ବର୍ତ୍ତମାନ ମଧ୍ୟ ଆମେ ଯିବା ଯଦି କୈଳାସ ପର୍ବତକୁ ଦେଖିବା, ଶିବଜୀଙ୍କର କଥା ଚାଲିଥିବ, ଭଗବାନ କଥା ମୁନି ଋଷିମାନେ ଯାଇ ସେଠି ଶ୍ରବଣ କରୁଛନ୍ତି। ଚ ଏ ଭାଗବତ ଷଷ୍ଠ ସ୍କନ୍ଧରେ ସବୁ ଲୀଳା ରହିଛି। ପିତ୍ରାଦି ରୂପମ ଈଶ୍ୱରଂ ଚ, ପିତା ମାତା ଭଳି ସେ ସବୁ ତାଙ୍କର କଲ୍ୟାଣ କରୁଛନ୍ତି। ରୂପମ ଈଶ୍ୱରଂ ଚ, ପ୍ରଭୁ ପ୍ରଭୁ ସିଏ, ଏବଂ ପ୍ରୟୋଜନଂ ଚ ସୂଚୟତି। ଜଣେ ଶିବଜୀ ପଚାରିବେ, କ'ଣ ପାଇଁ ସ୍ତୁତି କରୁଛ, କ'ଣ କିଛି ତୁମର କାମନା ପୁଣି ରହିଲା କି, ପୁରକ କାମ ପୁରମ ବୋଲି ପଚାରୁଛ, ତେଣୁ ସେଇଟାକୁ ସୂଚନା ଦେଉଛନ୍ତି। ପୁଂସାମିତି ମନୁଷ୍ୟମାନଙ୍କର ଲୋକମାନଙ୍କର, ଅତୋ ମେ କାମ ପୂରେଇତବ୍ୟ, ତେଣୁ ଆପଣ ସମସ୍ତଙ୍କର କାମନା ପୂରଣ କରୁଛନ୍ତି, ମୋର କିଛି କାମନା ଅଛି ପୂରଣ କରନ୍ତୁ। ତେଣୁ ତିନୋଟି ଶ୍ଳୋକ କହିବେ, ଗୋଟିଏ ଶ୍ଳୋକ ଆମେ ଆଲୋଚନା କଲେ ଆସନ୍ତାକାଲି ଅନ୍ୟ ଶ୍ଳୋକ ଗୋଟେ ଆଲୋଚନା ହେବ। ଆମର କଥା କହିଲେ ବିଶ୍ରାମ ଦେବା ପୂର୍ବରୁ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରିବା। ଜୟ ଶ୍ରୀମଦ୍ ଭାଗବତମ୍ ଘି ଜୟ।